जय राधा माधव कुंज बिहारी, जय राधा माधव कुंज बिहारी, जय राधा माधव कुंज बिहारी, जय राधा माधव कुंज बिहारी। जना बल्लभ गिरि पर धारी, जय गोपी जना बल्लभ गिरि पर धारी, जय गोपी जना बल्लभ गिरि पर धारी, जय गोपी जना बल्लभ गिरि पर
हरे कृष्ण।
मते भक्ति वेदांत स्वामी निति नामिने नमस्ते सरस्वती देवे गौरवाणी प्रचारिणी निर्विशेष शून्यवादी पाश्चात्यदेशतारिणी जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि श्री गौरभक्त वृंद हरे कृष्ण 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 हरे 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 राम 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 हरे हरे अजान लंबित भुज कल कावधातु संकीर्तनैक पितरो कमलायतख्यो विश्वंबर दिजबर जुगधर्म पालो वंदे जगत प्रिय करो करुणावतारो वंदे जगत प्रिय करो करुणावतारो वंदे जगत प्रिय करो करुणावतारो सर्वप्रथमे मु मोर परमाराध्य गुरुदेव श्री श्रीमद गौरविंद स्वामी गुरु महाराज चरण कमल रे ଏବଂ ସଂଘର ସଂସ୍ଥାପକ ଆଚାର୍ଯ୍ୟ ଶ୍ରୀ ପ୍ରଭୁପାଦ ମହାରାଜଙ୍କ ଚରଣ କମଳରେ ଏବଂ ସମସ୍ତ ପୂର୍ବାଚାର୍ଯ୍ୟମାନଙ୍କର ଚରଣ କମଳରେ କୋଟି କୋଟି ଦଣ୍ଡବତ ପ୍ରଣାମ କରି ତାଙ୍କର କୃପା ଭିକ୍ଷା କରି ବୈଷ୍ଣମାନଙ୍କ ପ୍ରତି ଉଦ୍ଦେଶ୍ୟରେ କିଛି ମହାପ୍ରଭୁଙ୍କର କଥା କହିବା ପାଇଁ ଯାହା ସଂକଳ୍ପ କରିଛି ସେ ମୋତେ ଶକ୍ତି ଏବଂ କୃପା ପ୍ରଦାନ କରନ୍ତୁ, ଯାହାଦ୍ୱାରା ତାଙ୍କର କଥା ମୁଁ କିଛି କୀର୍ତ୍ତନ କରିପାରିବି। ବିଶେଷ ଭାବରେ ସର୍ବପ୍ରଥମେ ମନ୍ଦିରର ଆମର ଅଧ୍ୟକ୍ଷ ଶ୍ରୀପାଦ ଗୋପାଳନନ୍ଦ ଦାସ ପ୍ରଭୁ ଏବଂ ଉପାଧ୍ୟକ୍ଷ ଶ୍ରୀପାଦ ଶାଶ୍ୱତ ଦାସ ପ୍ରଭୁ ତାଙ୍କର ପ୍ରତି ମୁଁ କୃତଜ୍ଞତା ଜ୍ଞାପନ କରୁଛି, ଯେହେତୁ ସେ ମୋତେ କୃପା କରି ଏ ସୁଯୋଗଟାକୁ ଦେଇଛନ୍ତି କିଛି ଭଗବାନଙ୍କର କଥା କୀର୍ତ୍ତନ କରିବା ପାଇଁ, ଯାହାଦ୍ୱାରା କି ଆମର ଗୁରୁକୃଷ୍ଣଙ୍କ ଚରଣରେ ମୋତି ରହିବ। ତେବେ ଯଦିଓ ଚୈତନ୍ୟ ଚରିତାମୃତ କଥା ଆମର ଏଠି ଲେଖା ହେଇଛନ୍ତି, କିନ୍ତୁ ପ୍ରକୃତରେ ଯାହା ଗୋପାଳନନ୍ଦ ପ୍ରଭୁ କହିଲେ, ଗୁରୁଦେବ କୁହନ୍ତି, ଚୈତନ୍ୟ ଚରିତାମୃତରେ ଆମର ଅଧିକାର ହିଁ ନାହିଁ। ଚୈତନ୍ୟ ଚରିତାମୃତ ହେଉଛି PG କୋର୍ସ, କିନ୍ତୁ ଆମେ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଏଠି ଆଲୋଚନା କରିବା, ଯେଉଁଟାକି ଆମର ଭକ୍ତିର ବହୁତ ସହାୟକ। ଏବଂ ବିଶେଷ କରି ମୁଁ ଏ ଯେଉଁ କଥା କହିବି, ଆପଣମାନେ ଭାବିବା ଉଚିତ ନୁହେଁ ଯେ ମୁଁ ଏଥିରେ ଆଚରଣ ସିଦ୍ଧ ବୋଲି ସମ୍ପୂର୍ଣ୍ଣ ଭାବରେ। ଯାହା ଶାସ୍ତ୍ରରେ ଅଛନ୍ତି ତାହା ଆମେ କିଛି କୀର୍ତ୍ତନ କରିବୁ ଏବଂ ସାଧୁଗୁରୁଙ୍କ ଶିକ୍ଷାକୁ ମଧ୍ୟ କିଛି ଆମେ ଶ୍ରବଣ କରିବା, ଏବଂ ଆମମାନଙ୍କର ସମସ୍ତଙ୍କର ଉଦ୍ଦେଶ୍ୟ କିଭଳି ଭଗବାନଙ୍କର ପ୍ରତିବିଧାନ, ଗୁରୁକୃଷ୍ଣଙ୍କର ପ୍ରତିବିଧାନ କରିବା। ତେବେ ଏ ସାତ ଦିନ ମଧ୍ୟରେ ଆମେ ବୈଷ୍ଣବ ଅପରାଧ ସମ୍ବନ୍ଧରେ ଶୁଣିବା, କାରଣ ମହାପ୍ରଭୁଙ୍କ ଶିକ୍ଷାରେ ମହାପ୍ରଭୁ ଯଦିଓ ସମସ୍ତଙ୍କୁ ପ୍ରେମ ଦେବା ପାଇଁ ଆସିଥିଲେ, କିନ୍ତୁ ତାଙ୍କର ପ୍ରେମରୁ ବଞ୍ଚିତ କେଉଁମାନେ ହେଉଥିଲେ? ତିନି ଜଣଙ୍କ ମଧ୍ୟରେ ବୈଷ୍ଣବ ଅପରାଧୀ ଜଣେ, ଯିଏ ବହୁତ ବଡ଼ ଗୁରୁତ୍ୱପୂର୍ଣ୍ଣ ବିଷୟ। ଯେଭଳି ଭକ୍ତି ବିନୋଦ ଠାକୁର ତାଙ୍କର ଅମୃତ ପ୍ରଭାବ ଭାଷ୍ୟରେ କହୁଛନ୍ତି, ଚୈତନ୍ୟ ଚରିତାମୃତର ଏହି ପୟର ଉପରେ, ବହୁ ଜନ୍ମ କରେ ଯଦି ଶ୍ରବଣ କୀର୍ତ୍ତନ ଟିକେ କମା, ତବୁ ନ ପାଏ କୃଷ୍ଣ ପଦେ ପ୍ରେମ ଧନ। ଜଣେ ବହୁ ଜନ୍ମ ଶ୍ରବଣ କୀର୍ତ୍ତନ କଲା ପରେ ମଧ୍ୟ, ଏଇ ଜନ୍ମ ନୁହେଁ, ଏଭଳି ବହୁ ଜନ୍ମ କେବଳ କୀର୍ତ୍ତନ ନୁହେଁ ଶ୍ରବଣ, ଜଣେ ବହୁ ଜନ୍ମ ଏଭଳି ଭଗବାନଙ୍କର କଥା ଶ୍ରବଣ କୀର୍ତ୍ତନ କଲା ପରେ ମଧ୍ୟ କୃଷ୍ଣଙ୍କ ପାଦପଦ୍ମରେ ତାର ପ୍ରେମ ଭକ୍ତି ହେବ ନା, କାହିଁକି ହେବ ନା? ଭକ୍ତି ବିନୋଦ ଠାକୁର ତାଙ୍କର ଅମୃତ ପ୍ରଭା ଭାଷ୍ୟରେ କହୁଛନ୍ତି, ଯଦି ଭକ୍ତ ନିରପରାଧ ଭାବରେ ଅପରାଧ ପ୍ରତି ସଚେତନ ନ ହୋଇ ବହୁ ଜନ୍ମ ଏଭଳି ନାମ କୀର୍ତ୍ତନ କରେ, ସେ କେବେ ହେଲେ ଭଗବାନ ଶ୍ରୀକୃଷ୍ଣଙ୍କ ପାଦପଦ୍ମରେ ପ୍ରେମ ଭକ୍ତି ଲାଭ କରିପାରିବ ନା। ତେଣୁ ଭକ୍ତି ପଥ କଳିଯୁଗରେ ବହୁତ କଣ୍ଟକିତ, ଭକ୍ତିରେ ନାନା ଉପଦ୍ରବ। ଭକ୍ତି ପଥରେ ଆମେ ଯେଉଁ ଚାଲୁଛେ ଏଥିରେ ବହୁ ପାର୍ଶ୍ୱରେ ବହୁତ ଉପଦ୍ରବ ଅଛି, ଯେଭଳି ଆମର ଶରୀର ତାପ ଦେଉଛି, ମାନସିକ ତାପ ଦେଉଛି, ପ୍ରକୃତ ସାଧୁସଙ୍ଗ ପାଇପାରୁନି, ତାର ଭିତରେ କର୍ମ ମାର୍ଗ, ଜ୍ଞାନ ମାର୍ଗ, ଯୋଗ ମାର୍ଗ ଏସବୁ ବାଧକ ହେଉଛି, ବହୁ କଣ୍ଟକିତ ପଥ। ଗୁରୁଦେବ ସବୁ ସମୟରେ କୁହନ୍ତି ଭକ୍ତି ମାର୍ଗ କୁସୁମିତ ପଥ ନୁହେଁ। କି ଭାବିବା ଉଚିତ ନୁହେଁ ମୁଁ ଭକ୍ତ ହେଇଗଲି, ଇଏ ବହୁତ ସରଳ ଜିନିଷ ନା, ଇଏ କଣ୍ଟକିତ ପଥ। ଯେଭଳି ଜଣେ କଣ୍ଟକିତ ପଥରେ ଚାଲିବାକୁ ହେଲେ ସବୁ ସମୟରେ ସେ ତା ପାଦକୁ ଦେଖୁଥିବ, ମୋ ପାଦରେ ଚପଲ ଅଛି କି ନା, ଏବଂ ଚପଲ ଫୁଟିକି ଯଦି ବି କଣ୍ଟା ପଶେ ସେ ଚିନ୍ତା କରୁଥିବ ଏ କଣ୍ଟାଟାକୁ କାଢ଼ିବା ପାଇଁ ମୋ ପାଖରେ କିଛି ଯନ୍ତ୍ର ଅଛି କି ନା। ଠିକ ସେଇଭଳି ଭକ୍ତି ମାର୍ଗରେ ବିଶେଷ କରି କଳି ଯୁଗରେ କଣ୍ଟକ ନିଶ୍ଚିତ ଆସିବ, ଏବଂ ଯେତେ କଣ୍ଟକ ଅଛି ତା ଭିତରେ ମୁଖ୍ୟ କଣ୍ଟକ ହେଉଛି ବୈଷ୍ଣବ ଅପରାଧ। ମୁଖ୍ୟ ଜିନିଷ ଭକ୍ତିର ମହାପ୍ରଭୁଙ୍କ ଶିକ୍ଷା ଯଦି କିଛି ଦେଖାଯାଏ ଗୁରୁତ୍ୱ ଜିନିଷ, ତାହା ହେଉଛି ବୈଷ୍ଣବ ଅପରାଧ। ଏବଂ ବିଶେଷ କରି ଆମେ ଏ ସାତ ଦିନ ଆଲୋଚନା କରିବା ବୈଷ୍ଣବର ଅପରାଧ କିଭଳି ହୁଏ, ଏବଂ କେଉଁ କେଉଁ ସୂକ୍ଷ୍ମ ଜିନିଷ ସବୁ ଶାସ୍ତ୍ରରେ କହିଛନ୍ତି, ବିଶେଷ କରି ମହାପ୍ରଭୁ ଚୈତନ୍ୟ ଭାଗବତରେ, ଚୈତନ୍ୟ ଚରିତାମୃତରେ ଏବଂ ଭାଗବତରେ, ଶ୍ରୀମଦ ଭାଗବତ ମରି ବ୍ୟାସଦେବ ମଧ୍ୟ ରଚନା କରିଛନ୍ତି। ତେବେ ଆଜି ଆମେ ପ୍ରଥମେ ପ୍ରସଙ୍ଗରେ ଆଲୋଚନା କରିବା ଯେ ଭକ୍ତି ତ ଭଗବାନଙ୍କର ଧନ, ଭଗବାନ ଯାହାକୁ ପାଇଁ ତାକୁ ଦେଇପାରିବେ। ତାହେଲେ ଭକ୍ତ ନିକଟରେ ଅପରାଧ କଲେ ଭଗବାନ କାହିଁକି ଭକ୍ତିଟାକୁ ବନ୍ଦ କରିଦେଉଛନ୍ତି? ଭକ୍ତ ଯେକୌଣସି ଭଗବାନ ଇଚ୍ଛା କରି ତାକୁ ଭକ୍ତି ଦେଇଦେବେ, ଭକ୍ତ ନିକଟରେ କିଛି ଅପରାଧ ହେଲେ କାହିଁକି ଭଗବାନ ଭକ୍ତି ଦେଉନାହାନ୍ତି? ଏଥିରେ କ'ଣ ଶାସ୍ତ୍ର ଜିନିଷ ଅଛନ୍ତି? ବିଶେଷ କରି ଜୀବନରେ ସବୁଠୁ ପରମ ପୁରୁଷାର୍ଥ ହେଉଛନ୍ତି କୃଷ୍ଣ ପ୍ରେମ, କୃଷ୍ଣ ଭକ୍ତି। ଏ ଜଗତରେ ତିନୋଟି ଜିନିଷ ସ୍ୱତନ୍ତ୍ର, ଏ ଜଗତରେ ଯେତେ ଅଛନ୍ତି ଏପରିକି ଦେବତା ସହିତ ଯେତେ ଜୀବ ସମସ୍ତେ ପରତନ୍ତ୍ର, ଦୈବତନ୍ତ୍ର, କିନ୍ତୁ ତିନି ଜଣ ହେଉଛନ୍ତି ସ୍ୱତନ୍ତ୍ର, ସେ ଏ ଜଗତର ନୁହନ୍ତି। ଗୁରୁଦେବ ସବୁବେଳେ କୁହନ୍ତି ଭକ୍ତ ଭକ୍ତି ଭଗବାନ ନଟ୍ ବିଲଙ୍ଗ୍ସ ଟୁ ଦି ମେଟେରିଆଲ ୱାର୍ଲ୍ଡ। ଗୋଟେ ସୁନ୍ଦର ଲେକ୍ଚର ଗୁରୁଦେବଙ୍କର ଅଛି, ଭକ୍ତ ଆଉ ଭକ୍ତି ଆଉ ଭଗବାନ ଏ ତିନି ଜଣ ଏ ଜଗତର ନୁହନ୍ତି, ଏବଂ ଏ ତିନି ଜଣ ସ୍ୱତନ୍ତ୍ର। ଭକ୍ତ ସ୍ୱତନ୍ତ୍ର, ସ୍ୱତନ୍ତ୍ର ମାନେ ଭକ୍ତ କାହା ଉପରେ ନିର୍ଭର କରେ ନା, ଆଉ ଭକ୍ତି ସ୍ୱତନ୍ତ୍ର, ଆଉ ଭଗବାନ ବି ସ୍ୱତନ୍ତ୍ର। କିନ୍ତୁ ଆମର ବୈଷ୍ଣବ ସିଦ୍ଧାନ୍ତ ହିସାବରେ ଏ ତିନୋଟି ସ୍ୱତନ୍ତ୍ର ହେଲେ ସୁଦ୍ଧା ଜଣେ ହେଉଛନ୍ତି ପରମ ସ୍ୱତନ୍ତ୍ର, ଯାହାଙ୍କ ଉପରେ ଏ ଦୁଇ ଜଣ ନିର୍ଭର କରନ୍ତି। କିଏ ନା ଭକ୍ତ। ଭଗବାନ ସ୍ୱତନ୍ତ୍ର ହେଲେ ସୁଦ୍ଧା ସେ ପରମ ସ୍ୱତନ୍ତ୍ର ନୁହନ୍ତି, ସେ ଜଣଙ୍କ କଣ୍ଟ୍ରୋଲରେ ରୁହନ୍ତି। ସେଥିପାଇଁ ଭାଗବତଙ୍କୁ କହିଲେ ନା ଅହଂ ଭକ୍ତ ପରାଧୀନ ଅସ୍ୱତନ୍ତ୍ର ଏବ ଦିଜୟ ସାଧୁଗ୍ରସ୍ତ ହୃଦୟମ୍ ଭକ୍ତେର ଭକ୍ତ ଜନପ୍ରିୟ। ଭଗବାନଙ୍କର ପ୍ରିୟ ଭକ୍ତ ନୁହନ୍ତି, ଭକ୍ତର ଭକ୍ତ ହେଉଛନ୍ତି ଭଗବାନଙ୍କର ପ୍ରିୟ। ଯେଭଳି ଆମେ ଭକ୍ତି କରୁଛୁ ଆମେ ଭାବିବା ମୁଁ ଭକ୍ତ ହେଇଗଲେ ଭଗବାନଙ୍କର ମୁଁ ହେଉଛି ଭଗବାନଙ୍କର ପ୍ରିୟ, ନା, ଭକ୍ତର ଭକ୍ତ ହେଉଛି ଭଗବାନଙ୍କର ପ୍ରିୟ। ଯେଉଁମାନେ ସିଦ୍ଧାନ୍ତ କୁହନ୍ତି ନା ଗୁରୁ ଗ୍ରହଣ କରିବା କିଛି ଆବଶ୍ୟକ ନାହିଁ, ଏଇ ସିଦ୍ଧାନ୍ତରେ କଟି ଯାଉଛନ୍ତି। କେହି ଭକ୍ତ ହେଲେ ଭଗବାନଙ୍କୁ ପାଇପାରିବେ ନା, ଭଗବାନଙ୍କୁ ପାଇଲେ ବି ପ୍ରେମ ଭକ୍ତି ପ୍ରାପ୍ତ ହେଇପାରିବେ ନା। ଯେଭଳି ଦେବତାମାନେ ଇନ୍ଦ୍ର ଚନ୍ଦ୍ର ବରୁଣ ଦେବତାମାନେ ବି ଭଗବାନଙ୍କୁ ବେଳେବେଳେ ଦେଖୁଛନ୍ତି, ଦର୍ଶନ କରୁଛନ୍ତି, ପୁଣି ବି ଭଗବତ ପ୍ରାପ୍ତି ଯେଉଁ ପ୍ରେମ ସେଇଟା ପାଉନାହାନ୍ତି। ତେଣୁ ଭଗବାନ କାହାର ସ୍ୱତନ୍ତ୍ର ଅଧୀନରେ ଅଛନ୍ତି ନା, ଭକ୍ତ ଅଧୀନରେ, ଆଉ ଭକ୍ତି ବି ଭକ୍ତ ଅଧୀନରେ। ଭକ୍ତର ଏ ଭଗବାନଙ୍କର ସମ୍ପତ୍ତି ହେଉଛି କ'ଣ, ଭକ୍ତି। ଆପଣଙ୍କର ସମ୍ପତ୍ତି ଲକ୍ଷେ ଟଙ୍କା, ଆପଣ ଯାହାକୁ ଚାହିଁବେ ତାଙ୍କୁ ଦେଇପାରିବେ। ତେଣୁ ଧନ ଜଣଙ୍କର କିନ୍ତୁ ମାଲିକ ଜଣେ, ଇଏ ହେଉଛି ଭକ୍ତି ସିଦ୍ଧାନ୍ତ। ଧନ ହେଉଛି, ଭକ୍ତି ହେଉଛି ଭଗବାନଙ୍କର ସମ୍ପତ୍ତି, କିନ୍ତୁ ମାଲିକ ଭଗବାନ ନୁହନ୍ତି। କେହି ଭୁଲ ଭାବିବା ଉଚିତ ନୁହେଁ ଭଗବାନ ପାଖରେ ଆମେ ମୁଣ୍ଡ ପିଟିଲେ ବି ଭଗବାନ ଆମକୁ ଭକ୍ତି ଦେଇଦେବେ ନା।
କେହିବି ଯଦି ଜଗନ୍ନାଥଙ୍କ ନିକଟରେ, ରାଧାରାଣୀଙ୍କ ନିକଟରେ, ଭଗବାନ କୃଷ୍ଣଙ୍କ ନିକଟରେ ଭକ୍ତି ମାଗେ, ଭଗବାନ କେବେ ଭକ୍ତି ତାକୁ ଦେବେ ନା। କାହିଁକି ଦେବେ ନା? ନା ଭଗବାନ ସେ ନିୟମଟା କରିଛନ୍ତି। ଯେଭଳି ଷ୍ଟେଟ୍ ବ୍ୟାଙ୍କରେ କି ଲକ୍ଷେ ଟଙ୍କା ରଖିଛି, ସେ ଡାଇରେକ୍ଟ ଯାଇ କ୍ୟାସିୟରକୁ କହିପାରିବେନି ମୁଁ ଲକ୍ଷେ ଟଙ୍କା ରଖିଛି ମୋତେ ସାଙ୍ଗେ ସାଙ୍ଗେ ଟଙ୍କା ଦିଅ ନା। ତୁମେ ମ୍ୟାନେଜର ଥ୍ରୁରେ ସାଇନ୍ ମାରିକି ଆଣିବ। ତୁମେ କହିପାରିବେନି ମୁଁ ମୁଁ ବ୍ୟାଙ୍କରେ ଡିପୋଜିଟ୍ କରିଛି ମାନେ କ୍ୟାସିୟର ତାର ମାଲିକ, କ୍ୟାସିୟର ମୋତେ ଦେଇଦେବ ନା। ସାଇନ୍ ଦରକାର। ଭକ୍ତି ଦେବୀ ଯଦିଓ କ୍ୟାସିୟର, କିନ୍ତୁ ମ୍ୟାନେଜର ଜଣେ ଭକ୍ତ। ଭକ୍ତର ସାଇନ୍ ନ ବାଜିଲେ ଭଗବାନ ଭକ୍ତି ଦେବୀ କାହାକୁ ଦେବେ ନା ଟଙ୍କା, କାହାକୁ ଦେବେ ନା। ତେଣୁ ଭକ୍ତି ସ୍ୱତନ୍ତ୍ର ହେଲେ ସୁଦ୍ଧା ମହାପ୍ରଭୁ ସନାତନ ଗୋସ୍ୱାମୀଙ୍କୁ କହୁଛନ୍ତି, ମହାପ୍ରଭୁ ସିଦ୍ଧାନ୍ତରେ ବହୁତ ସୂକ୍ଷ୍ମ ଜିନିଷ ରହିଛି। ସାଧାରଣତଃ ଏ ଜଗତରେ ଯେତେ ଜିନିଷ ଚାଲିଛି ପ୍ରାୟ ଭକ୍ତି ସିଦ୍ଧାନ୍ତ ବିରୁଦ୍ଧରେ ଜିନିଷ। କାରଣ ମହାପ୍ରଭୁଙ୍କ ସିଦ୍ଧାନ୍ତ ଯିଏ ଜାଣିନି ସେ ଭକ୍ତିର ବାସ୍ତବିକ ସିଦ୍ଧାନ୍ତ ସେ କେବେ ଟାଣିପାରିବେ ନା, ଜାଣିପାରିବେ ନା। ମହାପ୍ରଭୁ ସନାତନ ଗୋସ୍ୱାମୀ କହୁଛନ୍ତି, ଭକ୍ତି ବିନା କୌନ ସାଧନ ଦିତେ ନାରେ ବୋଲ, ଭକ୍ତି ବିନା କୌନ ସାଧନ ଦିତେ ନାରେ ବୋଲ, ସର୍ବ ଫଲ ଦେହ ଭକ୍ତି ସ୍ୱତନ୍ତ୍ର ପ୍ରବଳ, ସର୍ବ ଫଲ ଦେହ ଭକ୍ତି ସ୍ୱତନ୍ତ୍ର ପ୍ରବଳ, ଅଜାଗଲ ସ୍ତନ୍ୟ ନାୟ ଅନ୍ୟ ସାଧନ, ଅଜାଗଲ ସ୍ତନ୍ୟ ନାୟ ଅନ୍ୟ ସାଧନ, ଅତଏବ ହରି ଭଜେ ବୁଦ୍ଧିମାନ ଜନ, ଅତଏବ ହରି ଭଜେ ବୁଦ୍ଧିମାନ ଜନ। ସନାତନ ଶିକ୍ଷାରେ ମହାପ୍ରଭୁ ଏ କଥା କହିଲେ, କିଏ ଯୁକ୍ତି କରିପାରନ୍ତି? ଭକ୍ତି ତ ସ୍ୱତନ୍ତ୍ର, ମହାପ୍ରଭୁ ନିଜେ କହୁଛନ୍ତି ସ୍ୱତନ୍ତ୍ର ଏଇ ହିସାବରେ ଭକ୍ତି, ସାଧନକୁ ସାଧନରେ ସ୍ୱତନ୍ତ୍ର। ଯେମିତି ଜଣେ କର୍ମ ସାଧନ କରୁଛି, ଜଣେ ଯୋଗ କରୁଛି, ଜଣେ ଜ୍ଞାନ ସାଧନ କରୁଛି, ଭକ୍ତି ବିନା କୌନ ସାଧନ ଦିତେ ନାରେ ଫଲ। ଭକ୍ତି କର୍ମ ନାହିଁ, ବନ୍ଦ କର ମାଇକ୍ଟା ବନ୍ଦ କର। କର୍ମଯୋଗୀ କର୍ମରେ ସିଦ୍ଧି ପାଇବ ନା ଯଦି ଭକ୍ତି ନ କରେ। ଭକ୍ତି ଦେବୀଙ୍କର କୃପା ହେଲେ କର୍ମରେ କର୍ମଯୋଗୀ ସିଦ୍ଧି ପାଇବ, ଜ୍ଞାନ ଯୋଗୀ ଜ୍ଞାନରେ ସିଦ୍ଧି ପାଇବ ଭକ୍ତିଙ୍କ କୃପାରେ, ଏବଂ ଯୋଗୀ ଅଷ୍ଟସିଦ୍ଧିର ସିଦ୍ଧି ପାଇବ ଭକ୍ତିର କୃପାରେ। ମହାପ୍ରଭୁ ସେଥିପାଇଁ କହିଲେ, ଭକ୍ତି ବିନା କୌନ ସାଧନ ଦିତେ ନାରେ ଫଲ, ଭକ୍ତି ବିନା କୌଣସି ସାଧନ ଫଳ ଦେଇପାରିବନି ନା। କାହିଁକି ଦେଇପାରିବନି ନା? ସର୍ବଫଲ ଦେହ ଭକ୍ତି ସ୍ୱତନ୍ତ୍ର ପ୍ରବଳ। ଭକ୍ତି ହେଉଛନ୍ତି ପ୍ରବଳ ଆଉ ସ୍ୱତନ୍ତ୍ର। ଭକ୍ତି କୌଣସି ସାଧନ ଉପରେ ନିର୍ଭର କରନ୍ତିନି। କର୍ମ ଭକ୍ତି ବିନା ଫଳ ଦେଇପାରିବେ ନା, ଯୋଗ ଭକ୍ତି ବିନା ଫଳ ଦେଇପାରିବେ ନା, କିନ୍ତୁ ଭକ୍ତି କର୍ମ ଜ୍ଞାନ ଯୋଗ ବିନା ଫଳ ଦେଇପାରିବ। ଏଇ ଦୃଷ୍ଟିରୁ ସ୍ୱତନ୍ତ୍ର। କିନ୍ତୁ ତା ମାନେ ନୁହେଁ ଯେ ଭକ୍ତି ରାଣୀ ଯାହାକୁ ଚାହିଁବେ ତାକୁ ଭକ୍ତି ଦେଇପାରିବେ। ଅତଏବ ହରିବ ଯିଏ ବୁଦ୍ଧିମାନ ଜନ, ଯିଏ ବୁଦ୍ଧିମାନ ଲୋକ ସିଏ ହରିଙ୍କୁ ଭଜନ କରିବ, ତାହେଲେ ସବୁ ଲୋକ ହିଁ ଭଜନ କରିବେ, ସମସ୍ତେ ତ ଭକ୍ତି ପାଇଯିବେ, ଶୁଦ୍ଧ ଭକ୍ତି ପାଇଯିବେ ନା? ଏ ସମ୍ଭବ ନୁହେଁ। କାରଣ ଭକ୍ତି ସ୍ୱତନ୍ତ୍ର ହେଲେ ସୁଦ୍ଧା ସାଧନରେ ସ୍ୱତନ୍ତ୍ର, କିନ୍ତୁ ଭକ୍ତି ପରମ ସ୍ୱତନ୍ତ୍ର ନୁହନ୍ତି, ସେ ଭକ୍ତର ସାପେକ୍ଷ। ଭକ୍ତ ସାପେକ୍ଷ, ଭକ୍ତ ଯେତେବେଳେ ସାଙ୍କ୍ସନ୍ କରିବ ଏଇ ଜୀବ ଭକ୍ତି ପାଇବ, ସେତେବେଳେ ଭକ୍ତି ଦେବୀ ତାର ନିକଟକୁ ଯିବେ। ଇଏ ହେଉଛି ଶିକ୍ଷା। ତେଣୁ ଜଣେ କହିବ ଯେ ତାନେ ଭକ୍ତି ତ ଯଦି ଇଚ୍ଛା କରିବେ, ଭକ୍ତ ଇଚ୍ଛା କରିବେ ଦେଇପାରିବେ, ତାହେଲେ ଭକ୍ତ କିଭଳି ଦେବେ? ମହାପ୍ରଭୁ ସନାତନ ଗୋସ୍ୱାମୀ କହୁଛନ୍ତି, ଭକ୍ତିର ମୁଖ୍ୟ ଅଙ୍ଗ ହେଲା ଶ୍ରବଣ ଆଉ କୀର୍ତ୍ତନ। ତେଣୁ ମହାପ୍ରଭୁ ନିଜେ କହିଲେ ସନାତନ ଗୋସ୍ୱାମୀ ନା, ସାଧନ ଭକ୍ତିର ଲକ୍ଷଣ ସୁନ ସନାତନ, ଯାହା ହୋଇତେ ପାଇ ଏବେ କୃଷ୍ଣ ପ୍ରେମଧନ, ଶ୍ରବଣ କୀର୍ତ୍ତନ ତାର ସ୍ୱରୂପ ଲକ୍ଷଣ, ତଟସ୍ତେ ଉପଜାଇ ପ୍ରେମଧନ। ଗୋଟିଏ ବସ୍ତୁର ଦୁଇଟା ଲକ୍ଷଣ ଅଛି, ଗୋଟିଏ ସ୍ୱରୂପ ଲକ୍ଷଣ, ଗୋଟିଏ ତଟସ୍ଥ ଲକ୍ଷଣ। ଯେଭଳି ମାଇକ୍ ଏ ମାଇକ୍ଟା ବାଜୁଛି, ଏଥିରେ କିଛି ମେସିନ୍ ଅଛି, କିଛି ଲୁହା ଲାଗିଛି, କିଛି ପ୍ଲାଷ୍ଟିକ୍ ଲାଗିଛି, ଏଥିରେ ଗଠିତ ହେଇଛି ମାଇକ୍ଟି। ଯେଉଁ ବସ୍ତୁରେ ଗୋଟିଏ ବିଷୟ ଗଠିତ ହୁଏ ସେଇଟା ସ୍ୱରୂପ ଲକ୍ଷଣ, ଏବଂ ଏଇଟା ଗୋଟେ ଆକାର ହେଇଗଲା ପରେ ଏଇଟାକୁ ଆମେ ମାଇକ୍ କହୁଛେ, ଏଥିରେ ସାଉଣ୍ଡ ଆସୁଛି, ଏଇଟା ତଟସ୍ଥ ଲକ୍ଷଣ। ପ୍ରେମ ଯେଉଁ ଭକ୍ତିଟା, ପ୍ରେମର ଯେଉଁ ପ୍ରାପ୍ତ ହେବା, ସେ ତିଆରି କେଉଁଥିରେ? ଶ୍ରବଣ କୀର୍ତ୍ତନରେ। କେହି ଏମିତି ଭାବିବା ଉଚିତ ନୁହେଁ ମୁଁ କେବଳ ଭଜନ କରିଦେଲେ, ଭଗବାନଙ୍କର ନାମ ଭଜନ କରିଦେଲେ ମୋତେ ଭକ୍ତି ମିଳିଯିବ, ନା? ମହାପ୍ରଭୁଙ୍କ ସିଦ୍ଧାନ୍ତରେ ଏ ଜିନିଷ ନାହିଁ। ଶ୍ରବଣ କୀର୍ତ୍ତନ ତାର ସ୍ୱରୂପ ଲକ୍ଷ୍ୟ। ଭକ୍ତି ସିଏ ପାଇପାରିବେ ଯିଏ ଅଧିକ ଶ୍ରବଣ କୀର୍ତ୍ତନ କରିଛନ୍ତି। ଯେତେ ଶ୍ରବଣ କୀର୍ତ୍ତନ ଯିଏ ହିଁ କରିଛନ୍ତି ସେ ଭକ୍ତି ପାଇବେ। ତାହେଲେ ଆପଣ କହିବେ ଭକ୍ତି ତାହେଲେ ଶ୍ରବଣ କୀର୍ତ୍ତନ ଅଧୀନ ରହିଗଲେ, ଯିଏ ଶୁଣିବ ସେ ଭକ୍ତି ପାଇଯିବ? ଦେଖନ୍ତୁ ବୈଷ୍ଣବ ସିଦ୍ଧାନ୍ତ କିଭଳି ଅଛନ୍ତି। ବିଶ୍ୱନାଥ ଚତୁର୍ଥ ଠାକୁର କହିଲେ ନା, ଶ୍ରବଣ କୀର୍ତ୍ତନ ହେଲେ ଭକ୍ତି ପ୍ରାପ୍ତ ହୁଅନ୍ତି, କିନ୍ତୁ ଶ୍ରବଣ କୀର୍ତ୍ତନ କରିବା ସମୟରେ ବି କିନ୍ତୁ ଭକ୍ତର କୃପାଟା ଆବଶ୍ୟକ। ଶ୍ରବଣ କୀର୍ତ୍ତନକୁ ଆମକୁ ରୁଚି ଆସୁନି, ଭଲ ଲାଗୁନି, ଗୋଟେ ଘଣ୍ଟାଟା ଆମକୁ ଗୋଟେ ଯୁଗ ଭଳିଆ ଲାଗୁଛି। କିନ୍ତୁ ଅଲଗା କଥା କହିବା ପାଇଁ, ଅଲଗା ବିଷୟ ଆଲୋଚନା କରିବା ପାଇଁ ଗୋଟେ ଯୁଗଟା ଗୋଟେ ଘଣ୍ଟା ଭଳିଆ ଲାଗୁଛି, ବିପରୀତ ହେଇଯାଉଛି। ବିଶ୍ୱନାଥ ଚତୁର୍ଥ ଠାକୁର ପ୍ରଥମ ସ୍କନ୍ଦର ଦ୍ୱିତୀୟ ଅଧ୍ୟାୟ ଶ୍ଳୋକରେ କହୁଛନ୍ତି, ଶୁଶ୍ରୂଷୋ ସଦାଧାନସ୍ୟ ବାସୁଦେବ କଥା ରୁଚି ସ୍ୟାତ୍ ମହତ ସେବୟା ବିପ୍ରୋ ପୁଣ୍ୟତୀର୍ଥ ନିସେବଣ। ବହୁତ ସୁନ୍ଦର ଟୀକା ପ୍ରଦାନ କରିଛନ୍ତି ବିଶ୍ୱନାଥ ଚତୁର୍ଥ ଠାକୁର, ବହୁତ ସୁନ୍ଦର ଟୀକା ପ୍ରଦାନ କରିଛନ୍ତି। ସେ କହୁଛନ୍ତି ଏହି ଶ୍ଳୋକ ଉପରେ, ଶୁଶ୍ରୂଷୋ ସଦାଧାନସ୍ୟ ବାସୁଦେବ କଥା ରୁଚି। ଭଗବାନ ବାସୁଦେବଙ୍କର କଥାରେ କିଭଳି ରୁଚି ଆସିବ? ସ୍ୟାତ୍ ମହତ ସେବୟା ବିପ୍ର, ହେ ବିପ୍ରଗଣ, ସୁତ ଗୋସ୍ୱାମୀ ସନକାଦି ଋଷିମାନଙ୍କୁ କହୁଛନ୍ତି, ହେ ବିପ୍ରଗଣ ସ୍ୟାତ୍ ମହତ ସେବୟା, ମହତର ସେବା ଦ୍ୱାରା। କିନ୍ତୁ ଦୁଇଟି ଜିନିଷ ଏଠି ଲଗାଉଛନ୍ତି, ପୁଣ୍ୟ ତୀର୍ଥ ନିସେବଣ, ବାହ୍ୟ ଅର୍ଥ ମହତର ସେବା କରିବାକୁ ପଡ଼ିବ ଆଉ ତୀର୍ଥ ସେବା କରିବାକୁ ପଡ଼ିବ। ତୀର୍ଥ ସେବା ମାନେ ଧାମରେ ରହିବାକୁ ପଡ଼ିବ, ଧାମରେ ସେବା କରିବାକୁ ପଡ଼ିବ, ଏ ଗୋଟିଏ ଅର୍ଥ। କାରଣ ଏଠି ଯେଉଁ ପୁଣ୍ୟ ତୀର୍ଥ ନିସେବଣ ଅର୍ଥରେ ତୀର୍ଥ ଅର୍ଥ ତୀର୍ଥ, ତୀର୍ଥ ଅର୍ଥ ସାଧୁ, ଅମରକୋଷରେ ବହୁତ ତୀର୍ଥର ଅର୍ଥ ଅଛି। କିନ୍ତୁ ସ୍ୱାମୀପାଦ ଦେଖନ୍ତୁ ଅଦ୍ୱୈତବାଦୀ, କିନ୍ତୁ ସିଦ୍ଧାନ୍ତ ଦେଉଛନ୍ତି କିଭଳି ମହତ କୃପା ଉପରେ। ସେ କହୁଛନ୍ତି ନା, କୃଷ୍ଣ କଥା ଶୁଣିଲେ ସୁଦ୍ଧା ଆମେ ଭକ୍ତିପ୍ରାପ୍ତ ହେଇପାରିବା ନା? କାହିଁକି? ସେଠି କହୁଛନ୍ତି ବାସୁଦେବଙ୍କ କଥାରେ ରୁଚି ଆସିବ ନା, କାହିଁକି ଆସିବ ନା? ନା, ସାଧୁ ଯେତେବେଳେ କୃଷ୍ଣ କଥା କୀର୍ତ୍ତନ କରୁଛନ୍ତି, ଶୁଶ୍ରୂଷୋ ଶ୍ରଦ୍ଧାଧାନସ୍ୟ, କୃଷ୍ଣ କଥାରେ ଆମର ଶ୍ରଦ୍ଧା ଆସୁନି। କାହିଁକି ଶ୍ରଦ୍ଧା ଆସୁନି? ଏଠି କହୁଛନ୍ତି ଯେ ସାଧୁଗୁରୁ ଶାସ୍ତ୍ର ବାକ୍ୟେଷୁ ସୁଦୃଢ଼ ବିଶ୍ୱାସ ଯୁକ୍ତସ୍ୟ, ସାଧୁ ଗୁରୁଙ୍କର ବାକ୍ୟରେ ସୁଦୃଢ଼ ବିଶ୍ୱାସ ନାହିଁ, ସେଥିପାଇଁ ଶ୍ରଦ୍ଧା ନାହିଁ। ଦେଖିବେ ଆପଣ ଯାହାକୁ ଭଲ ପାଉଥିବେ, ସେ ଲୋକ ଗୋଟେ ଭୁଲ କଥା କହିଲେ ବି ଆପଣଙ୍କ ସେ କଥାରେ ବିଶ୍ୱାସ ଆସୁଛି। ଗୋଟେ ପ୍ରାକ୍ଟିକାଲ ଜିନିଷ ନୁହନ୍ତୁ, ଗୋଟେ ଲୋକଙ୍କ ଉପରେ ଆପଣଙ୍କର ପୁରା ବିଶ୍ୱାସ ଅଛି, ସେ ସମ୍ପୂର୍ଣ୍ଣ ମିଛ କଥା କହୁ, କିନ୍ତୁ ଆପଣ ତାକୁ ପୂର୍ଣ୍ଣ ବିଶ୍ୱାସ କରୁଛନ୍ତି, ନା ଇଏ ଯାହା କହୁଛି 100% ଠିକ୍। କାହିଁକି? ଆପଣ ତାର କଥା ଉପରେ ବିଶ୍ୱାସ କରୁନାହାନ୍ତି, ପ୍ରଥମେ ଆପଣଙ୍କର ତାର ଉପରେ ବିଶ୍ୱାସ ଅଛି। ଆପଣଙ୍କର ଯେତେବେଳେ ଆପଣଙ୍କର ସେ ବ୍ୟକ୍ତି ଉପରେ ବିଶ୍ୱାସ ଅଛି, ସେ ବ୍ୟକ୍ତି ମିଛ କଥା କହିଲେ ବି ତା ଉପରେ ଆପଣଙ୍କର ବିଶ୍ୱାସ ଆସିଅଛି। କିନ୍ତୁ ସ୍ୱାମୀପାଦ ଏହି ଶ୍ଳୋକ ଉପରେ କେତେ ସୁନ୍ଦର ସିଦ୍ଧାନ୍ତ ଦେଲେ, କହିଲେ ନା ବାପା, କେହି ବି ଯଦି ହରି କଥା ଶ୍ରବଣ କରେ ସେ ଭକ୍ତି ପ୍ରାପ୍ତ ହେଇପାରିବ ନା। କ୍ରମଟା କ'ଣ? ଏଠି କହୁଛନ୍ତି ନନୁ ସତ୍ୟମେବମ୍, କେତେ ସୁନ୍ଦର କଥା କହୁଛନ୍ତି, କର୍ମ ନିର୍ମୂଳମ ହରିକଥାମୃତ ତଥାପି ତସ୍ୟ ରୁଚି ନ ଉତ୍ପାଦେ କିମ୍ କୁର୍ବନ୍ଦମ୍। ଯେ କର୍ମର ମୂଳ ସବୁ ଧ୍ୱଂସ ହେଇଯିବ କେବଳ ହରିକଥାରେ, ହରିକଥାରେ ସବୁକିଛି ଅଛି କିନ୍ତୁ ସେଥିରେ କାହିଁକି ରୁଚି ଆସୁନି, ତାର ଉପାୟଟା କ'ଣ? ଏହି ଶ୍ଳୋକରେ କହୁଛନ୍ତି ଶୁଶ୍ରୂଷୋ ଶ୍ରଦ୍ଧାଧାନସ୍ୟ ବାସୁଦେବ କଥା ରୁଚି ସ୍ୟାତ୍ ମହତ ସେବେ ଆ ବିପ୍ର ପୁଣ୍ୟ ତୀର୍ଥ ନିସେବଣ। କେତେ ସୁନ୍ଦର କଥାଟି କହୁଛନ୍ତି, ପୁଣ୍ୟତୀର୍ଥ ମାନେ ଏଠି କହୁଛନ୍ତି ନିଷ୍ପାପସ୍ୟ ମହତ ସେବୟା ସ୍ୟାତ୍, ତୟା ତତ୍ତ ଧର୍ମେ ଶ୍ରଦ୍ଧା, ଜଣେ ନିଷ୍ପାପ ମହତ ସାଧୁଙ୍କର ଯେତେବେଳେ ଆମେ ସଙ୍ଗ କରିବା ତାଙ୍କ ପ୍ରତି ଆମର ଶ୍ରଦ୍ଧା ଆସିବ, ତାଙ୍କର କଥା ପ୍ରତି ତତ୍ତ୍ୱ ଧର୍ମେ ଶ୍ରଦ୍ଧା। ଜଣେ ମହତ ଯେତେବେଳେ ଯାହା କହିବେ ସେ କଥା ଉପରେ ଆମର ଶ୍ରଦ୍ଧା ଆସିବ। କିଭଳି ଶ୍ରଦ୍ଧା ଆସିବ? ନା ତାଙ୍କ କୃପାରୁ। ସାଧୁ ଯେପର୍ଯ୍ୟନ୍ତ କୃପା ନ କରିଛନ୍ତି ତାଙ୍କ କଥା ଉପରେ ଆମର କେବେ ଶ୍ରଦ୍ଧା ଆସିବନି, ଏଇଟା ନିଶ୍ଚିତ କଥା। ସାଧୁ କିଭଳି କୃପା କରିବେ ଏଠି କହୁଛନ୍ତି, ନିଷ୍ପାପସ୍ୟ ମହତ ସେବୟା ଆଶା। ଜଣେ ନିଷ୍ପାପ ମହତ ସାଧୁଙ୍କର ସେବା କରିବାକୁ ପଡ଼ିବ। ସେବା କଲେ ସେବା ବଳରେ ଯେଉଁ କୃପାଟା ମିଳିବ ସେଥିରେ ଯେଉଁ ନିଷ୍ପାପ ମହତ ସାଧୁ ଯେଉଁ ଧର୍ମଟା କହିବେ ତାପରେ ଆମର ବିଶ୍ୱାସ ଆସିବ। ବିଶ୍ୱାସ, ଗୁରୁଦେବ ଗୋଟିଏ କଥା କହିଲେ ସେଇ ଗୋଟିଏ କଥା ଉପରେ ଆମ ମଥା ଦଶଟା ବିଶ୍ୱାସ ଆଣିକି, ହଁ ଗୁରୁଦେବ ଏଇଟା କହିଥିଲେ ଏମିତି କଲେ ବି ହବ, ଶାସ୍ତ୍ରରେ ଏଇଆ ଅଛି, ଏଇ ପୁରାଣରେ ଏଇଆ, ହଜାର କଥା ଆମ ମଥାକୁ ଢୁକୁଛି ନା। ଇଏ ଗୁରୁଦେବ ଯାହା କହିଲେ ତାପରେ ପୂର୍ଣ୍ଣ ବିଶ୍ୱାସ କିଭଳି ଆସିବ, ନା ଯଦି ବାସ୍ତବିକ ତାଙ୍କର ସେବା କରିଥିବ। ଜଣେ କୃଷ୍ଣ କଥାର ରୁଚି ଆଣିବାର ପ୍ରସଙ୍ଗ ହେଉଛି ଏହା, ମହତ ନିଷ୍ପାପଙ୍କର ସେବା, ଦ୍ୱିତୀୟରେ ତାଙ୍କ କୃପାରୁ ତାଙ୍କ ଧର୍ମ ଉପରେ ବିଶ୍ୱାସ, ତୃତୀୟରେ କହୁଛନ୍ତି ତତ୍ତ୍ୱ ଧର୍ମେ ଶ୍ରଦ୍ଧା, ତତ୍ତ୍ୱ ଶ୍ରବଣ ଇଚ୍ଛା, ତାପରେ ଶୁଣିବାକୁ ଇଚ୍ଛା ହେବ, ତତ୍ତ୍ୱ ରୁଚି ସା ତାପରେ ଯାଇ କୃଷ୍ଣ କଥାରେ ରୁଚି ହେବ। ମୋର ଏଠି କହିବାର ତାତ୍ପର୍ଯ୍ୟ, ଆମେ ଆମର ଆଲୋଚ୍ୟ ବିଷୟ ହେଉଛି ବୈଷ୍ଣବ ଅପରାଧ। କାହିଁକି ବୈଷ୍ଣବଙ୍କ ନିକଟରେ ଅପରାଧ ହେଲେ ଭକ୍ତି ସମ୍ବଳ ନଷ୍ଟ ହୋଇଯାଏ, ବୈଷ୍ଣବର ମହାତ୍ମ୍ୟ ପ୍ରଥମେ ଜାଣିବାକୁ ପଡ଼ିବ। ବୈଷ୍ଣବ କିଭଳି ବସ୍ତୁ ଦେଖନ୍ତୁ, ଭକ୍ତି ଯେଉଁଥିରେ ଗଠନ ହୁଏ ଯେଉଁ ଶ୍ରବଣ କୀର୍ତ୍ତନ, କିନ୍ତୁ ସେ ଶ୍ରବଣ କୀର୍ତ୍ତନ ବି ଠିକ୍ ସେ ହେବ ନା ଯଦି ଆମେ ସାଧୁଙ୍କର କୃପା ନ କରି ପାଇବା, ସାଧୁଙ୍କର ସେବା ନ କରିବା। ମହତ ସେବେ ଆଶା ପୂର୍ଣ୍ଣତୀର୍ଥ ନିସେବଣା, ପୁଣ୍ୟତୀର୍ଥ ମାନେ ଦୁଇଟି ଜିନିଷ, କେଉଁ କେଉଁ ଆଚାର୍ଯ୍ୟମାନେ ବି ମତ ଦେଇଛନ୍ତି, ପୁଣ୍ୟତୀର୍ଥ ଅର୍ଥ ତୀର୍ଥର ସେବା ଆଉ ସାଧୁର ସେବା। ଆଜିକାଲି ତ ବହୁତ ଗୁଡ଼ିଏ ବିଶେଷ କରି ଆମର ଭକ୍ତମାନଙ୍କ ମଧ୍ୟରେ ଗୋଟିଏ ବହୁତ ବଡ଼ ଏ ଧାରଣା, ନା ନା କେବଳ ଧାମ ରହିଲେ ହିଁ ଭକ୍ତି ହେବ, ବୃନ୍ଦାବନରେ ରହିବା ବା ପୁରୀରେ ରହିବା ଏଥିରେ ହିଁ ଭକ୍ତି ହେବ, ଏଇଟା ତୀର୍ଥ ସେବା। ହଁ ଭକ୍ତି ସେ ଗୋଟିଏ ଅଙ୍ଗ, କିନ୍ତୁ ଜଣେ ଯେ ତୀର୍ଥରେ ରହିଗଲେ ଯେ କେବଳ ଭକ୍ତି ହେଇଯିବ ତା ନୁହେଁ, ତାହେଲେ ତ ମହାପ୍ରଭୁ ସିଦ୍ଧାନ୍ତ ବିରୁଦ୍ଧ ହେଇଗଲା। ତୀର୍ଥ ଜଣେ ସେବା କରେ କେଉଁଥିପାଇଁ? ଯେଉଁମାନେ ନରୋତ୍ତମ ଦାସ ଠାକୁରଙ୍କର କୋଟ୍ କରୁଛନ୍ତି, ନା ନରୋତ୍ତମ ଦାସ ଠାକୁର କହିଛନ୍ତି ତୀର୍ଥ ସେବା ବା ଭକ୍ତିମୟ ଠାକୁର କହିଛନ୍ତି ତୀର୍ଥରେ ହିଁ ବାସ୍ତବିକ ଭକ୍ତି ହୁଏ, ବୃନ୍ଦାବନରେ ରହିଲେ ହିଁ ଭକ୍ତି ହୁଏ। କିନ୍ତୁ ତୀର୍ଥ ସେବାର ଅର୍ଥ ସେ ସାଧୁ, ନରୋତ୍ତମ ଦାସ ଠାକୁର ତାଙ୍କର ପ୍ରେମ ଭକ୍ତ ଚନ୍ଦ୍ରିକାରେ କହିନାହାନ୍ତି, ଅଲଗା ଗୋଟିଏ ଭଜନରେ କହିଛନ୍ତି, ତୀର୍ଥ ଫଳ ସାଧୁ ସଙ୍ଗ, ସାଧୁ ସଙ୍ଗେ ଅନ୍ତରଙ୍ଗ, ତୀର୍ଥ ଫଳ ସାଧୁ ସଙ୍ଗ, ସାଧୁ ସଙ୍ଗେ ଅନ୍ତରଙ୍ଗ, ଶ୍ରୀକୃଷ୍ଣ ଭଜନ ମନୋହର, ଯଥା ସାଧୁ ତଥା ତୀର୍ଥ, ସ୍ଥିର କରି ନିଜ ଚିତ, ଯଥା ସାଧୁ ତଥା ତୀର୍ଥ, ସ୍ଥିର କରି ନିଜ ଚିତ, ସାଧୁ ସଙ୍ଗ କର ତପର, ସାଧୁ ସଙ୍ଗ କର ତପର। ନରୋତ୍ତମ ଦାସ ଠାକୁର କହିଛନ୍ତି ବୈଷ୍ଣବ ମାନେ ଆମ ବୈଷ୍ଣବ ସମାଜରେ ସିଦ୍ଧାନ୍ତରେ ଏତେ ସୁନ୍ଦର ସିଦ୍ଧାନ୍ତ ଦେଇଛନ୍ତି, ଜଣେ ଯଦି କେବଳ ସାଧୁଗୁରୁଙ୍କୁ ପ୍ରାର୍ଥନା କରେ ସେ ତା ମତେ ସ୍ଥିର ହୋଇଯିବ, ସେ ଜାଣିବ କେବଳ ମୋତେ ଯଦି ଉଦ୍ଧାର କରିବି, କେବଳ ମୁଁ ସାଧୁଗୁରୁଙ୍କର ଆଶ୍ରୟ ଗ୍ରହଣ କରି ଏକାନ୍ତରେ ତାଙ୍କର ଆଦେଶ ପାଳନ କରିବି, ତାଙ୍କର ସେବା କରିବି, ତାଙ୍କ ପ୍ରସନ୍ନରେ ହିଁ କେବଳ ମୁଁ ଉଦ୍ଧାର ହେବି ସଂସାର, ଆଉ ତାଙ୍କର ଅପ୍ରସନ୍ନରେ ଅପ୍ରସନ୍ନତାରେ ହିଁ ମୋର ଭକ୍ତିର ବିନାଶ ହେଇଯିବ, ଏ ସିଦ୍ଧାନ୍ତ। ଜଣେ ଲକ୍ଷ ଲକ୍ଷ ମାଳା ଭଜନ କଲେ ଯାହା ବି କଲେ କେବେ ଭକ୍ତି ପ୍ରାପ୍ତ ହେଇପାରିବ ନା, ଇଏ ମହାପ୍ରଭୁଙ୍କର ସିଦ୍ଧାନ୍ତ। ଦେଖନ୍ତୁ ଏଠି ଜଣେ ତୀର୍ଥରେ ରହିଗଲେ ବୃନ୍ଦାବନର ଧାମରେ ବାସ କରିଦେଲେ ଜଣେ ଭକ୍ତି ହେଇଯିବ ତା ନୁହେଁ। ତୀର୍ଥ ସେବାର ଫଳ କ'ଣ ନା ତୀର୍ଥ ଫଳ ସାଧୁ ସଙ୍ଗ। ତୀର୍ଥର ଫଳ ହେଉଛି ତୀର୍ଥ ବାସ, ତୀର୍ଥ ସେବା, ତାର ଫଳ ହେଉଛି ସାଧୁ ସଙ୍ଗ। ଆଉ କିଭଳି ସାଧୁ ସଙ୍ଗ ନା ସାଧୁ ସଙ୍ଗେ ଅନ୍ତରଙ୍ଗ, ଅନ୍ତରଙ୍ଗ ପ୍ରେମୀ ଭକ୍ତର ସଙ୍ଗ। ତା ସାଙ୍ଗରେ କ'ଣ ହବ ନା ଶ୍ରୀକୃଷ୍ଣ ଭଜନ ମନୋହର। ତୀର୍ଥ ସେବା କଲା ପରେ ତୀର୍ଥ ସେବାର ଫଳ ହେଉଛି, ଯଦି ବାସ୍ତବିକ ଆପଣ ତୀର୍ଥ ସେବା କରୁଥିବେ, ବୃନ୍ଦାବନ ବାସ କରୁଥିବେ, ତାର ଫଳ ହେଉଛି ଜଣେ ସୁନ୍ଦର ସାଧୁଙ୍କୁ ପାଇବେ। ତାଙ୍କ ନିକଟରେ କ'ଣ କରିବେ ନା ଶ୍ରୀକୃଷ୍ଣ ଭଜନ କରିବେ। ନା କାହିଁକି ଆପଣ କହିବେ ଯଦି ମୁଁ ବୃନ୍ଦାବନରେ ବାସ କରୁନି, ତାହେଲେ ତ ମହାପ୍ରଭୁ କହିଛନ୍ତି ବୃନ୍ଦାବନ ବାସ ହେଉଛି ଭକ୍ତିର ଅଙ୍ଗ, ତାହେଲେ ଅଲଗା ଜାଗାରେ ବାସ କରିବା ମାନେ କ'ଣ ରାଧାରାଣୀ ଖୁସି ହେବେନି? ନା ଅଲଗା ଜାଗାରେ ଯିଏ ବାସ କରିକି ବି ସାଧୁ ସଙ୍ଗ କରୁଛନ୍ତି, ତାଙ୍କୁ ଜାଣିବାକୁ ପଡ଼ିବ ସେ ତୀର୍ଥ ଫଳର, ତୀର୍ଥର ସେବାର ସେ ଫଳ ପାଇଯାଇଛନ୍ତି। ଜଣେ ଯଦି ଭୁବନେଶ୍ୱର ରହିକି ବା ଗଞ୍ଜାମରେ ରହିକି ସେ ଜଣେ ଶୁଦ୍ଧ ସାଧୁଙ୍କ ମୁଖରୁ ହରିକଥା ଶୁଣୁଛି ମାନେ ସେ ଜାଣିବାକୁ ପଡ଼ିବ ପୂର୍ବ ଜନ୍ମରେ ସେ ଧାମବାସ କରିସାରିଛି। ଇଏ ତ କହୁଛନ୍ତି ନା ତୀର୍ଥ ଫଳ ସାଧୁ ସଙ୍ଗ। ଜଣେ ତୀର୍ଥ ପ୍ରକୃତରେ ବାସ କରିଛି ବୋଲି ହିଁ ତାକୁ ସାଧୁ ସଙ୍ଗ ମିଳିଛି। ତେଣୁ କିଏ ଭାବିବା ଉଚିତ ନୁହେଁ ଯେକୌଣସି ଜାଗାରେ ଯିଏ ଅଛି ନା କାହିଁକି ଜଣେ ଅନ୍ତରଙ୍ଗ ଶୁଦ୍ଧ ସାଧୁଙ୍କୁ ଭେଟିବା, ତାଙ୍କ ନିକଟରୁ କୃଷ୍ଣ କଥା ଶ୍ରବଣ କରିବାଟା ହିଁ ହେଉଛି ତୀର୍ଥର ଫଳ। ସେଥିପାଇଁ ଏଠି କୁହାଗଲା ପୂର୍ଣ୍ଣ ତୀର୍ଥ ନିସେବଣ। ପୂର୍ଣ୍ଣ ତୀର୍ଥ ମାନେ ଜଣେ ନିଷ୍ପାପ ମହତ୍ ସାଧୁଙ୍କର ସେବା, ଏଥିରେ ହିଁ କେବଳ କୃଷ୍ଣ କଥାରେ ଶ୍ରଦ୍ଧା ଆସିବ। ମାନେ କୃଷ୍ଣ କଥା ଶୁଣିଲେ ସୁଦ୍ଧା ଶ୍ରଦ୍ଧା ଆସିବ ନା ରୁଚି ଆସିବ ନା ଭକ୍ତି କିଭଳି ଶୁଣିବା? ଆମର ଗୁରୁଦେବ କୁହନ୍ତି କେତେ ଜଣ ଶୁଣୁଛନ୍ତି, କେତେ ଜଣ ଶୁଣୁଛନ୍ତି, ଏକାନରେ ପଶୁଛି ସେକାନରେ ବାହାରି ଯାଉଛି। ବା ଗୁରୁଦେବ କୁହନ୍ତି ଏଇଠି ଏଇଠି କଥା ଏଇଠି ଯାଉଛି ବାଁ ବାଁ ହେଇକି ଉଡ଼ିଯାଉଛି। ବାସ୍ତବିକ ପ୍ରକୃତରେ ଆମ ସାଧୁଙ୍କର ସେବା ନ କଲେ ଏ କଥା ଆମ କାନକୁ ବସିବ ନା। ଏବଂ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କ ସିଦ୍ଧାନ୍ତରେ ଦେଉଛନ୍ତି ବହୁତ ସୁନ୍ଦର ଜିନିଷ। ଏ କଥା ତ ପୁରା କେବଳ ଭକ୍ତମାନଙ୍କ ପାଇଁ ହେବ, ବାସ୍ତବିକ ଆମ ଜୀବନରେ ଅନୁଭୂତି କରିବାକୁ ପଡ଼ିବ ସାଧୁର ମହାତ୍ମ୍ୟ କେତେ ଏବଂ ଏ ସାଧୁର ଅପ୍ରସନ୍ନତା କିଭଳି ଆମ ଭକ୍ତିକୁ ବିନାଶ କରିଦିଏ। ଯେତେବେଳେ ଭକ୍ତ ସଙ୍ଘ କଥା ଆସିଛି, ସାଧୁ ସଙ୍ଘ ମାନେ ଭକ୍ତ ସଙ୍ଘ, ଭକ୍ତ ସଙ୍ଘର କଥା ଆସିଛି ସ୍ୱାମୀପାଦ, କାରଣ ଭାଗବତରେ ସମସ୍ତେ ହିଁ ଗୋଟିଏ ଜିନିଷ ମାଗିଛନ୍ତି, ମୋତେ ଭକ୍ତ ସଙ୍ଘ ମିଳୁ, ମୋତେ ଭକ୍ତ ସଙ୍ଘ ମିଳୁ, ମୋତେ ଭକ୍ତ ସଙ୍ଘ ମିଳୁ। ଭଗବାନଙ୍କ ପାଖରେ ଠିଆ ହେଇକି ଭକ୍ତ ସଙ୍ଘ ମାଗୁଛନ୍ତି, ଧ୍ରୁବ ଭଗବାନ ପାଖରେ ଠିଆ ହେଇଛନ୍ତି, ପ୍ରହ୍ଲାଦ ଭଗବାନ ପାଖରେ ଠିଆ ହେଇଛନ୍ତି, ପ୍ରଚେତାମାନେ ଭଗବାନଙ୍କୁ ସାକ୍ଷାତ ଦର୍ଶନ କରିଛନ୍ତି ସମସ୍ତେ, କିନ୍ତୁ ପୁଣି ବି ଭଗବାନଙ୍କୁ ଭଗବାନଙ୍କ ଭକ୍ତର ସଙ୍ଘ ମାଗୁଛନ୍ତି। କାହିଁକି ନା ବିଶ୍ୱନାଥ ଚକ୍ର ଠାକୁର କହୁଛନ୍ତି ଭକ୍ତ ସଙ୍ଘ ହେଉଛି ତିନୋଟି ଜିନିଷ। ଭକ୍ତ ସଙ୍ଘ ହେଉଛି ସ୍ୱୟଂ ଭକ୍ତି। ଯେତେବେଳେ ଜଣେ ଭକ୍ତ ସଙ୍ଘରେ ଅଛି, ଐକାନ୍ତିକ ଶୁଦ୍ଧ ଭକ୍ତମାନଙ୍କର ଭକ୍ତଙ୍କ ନିକଟରୁ କଥା ଶୁଣୁଛି, ଆଉ ଭକ୍ତ ସଙ୍ଘରେ ଅଛି ସେ ଜାଣିବାକୁ ପଡ଼ିବ ମୁଁ ଭକ୍ତି କରୁଛି। ଭକ୍ତ ସଙ୍ଘ ମାନେ ଭକ୍ତି, ଆଉ ଭକ୍ତ ସଙ୍ଘ ମାନେ ଭକ୍ତିର ଫଳ, ଏବଂ ଭକ୍ତ ସଙ୍ଘ ମାନେ ଭକ୍ତର ଭକ୍ତିର କାରଣ। ଭକ୍ତିର ଆଉ କିଛି କାରଣ ହେଇପାରିବ ନା, କି ଭାବିବ ନା ମୁଁ ନିର୍ଜନ ରହିଗଲେ ଭକ୍ତି ପାଇଯିବି, ମୁଁ ଏଇ ଜିନିଷ କରିଦେଲେ ଭକ୍ତି ପାଇଯିବି, ନା ଭକ୍ତିର କାରଣ ହେଲା ଭକ୍ତ ସଙ୍ଘ, ଭକ୍ତିର ଫଳ ହେଲା ଭକ୍ତ ସଙ୍ଘ, ଏବଂ ଭକ୍ତିର ସ୍ୱୟଂ ଭକ୍ତି ହେଉଛନ୍ତି ଭକ୍ତ ସଙ୍ଘ। ତେଣୁ ସିଦ୍ଧାନ୍ତ ହେଲା ଯେ ଜଣେ କେବଳ ଭକ୍ତି ଲାଭ କରିପାରିବ ଭକ୍ତ କୃପାରୁ। ଭଗବାନ ଆଉ ଭକ୍ତି ସ୍ୱତନ୍ତ୍ର ହେଲେ ସୁଦ୍ଧା ସେ ପରମ ସ୍ୱତନ୍ତ୍ର ନୁହନ୍ତି, ଭକ୍ତଙ୍କର ଅଧୀନରେ ରହିଛନ୍ତି ଭକ୍ତି। ଆଚ୍ଛା ବର୍ତ୍ତମାନ କି ଯୁକ୍ତି କରନ୍ତି, ବହୁତ ଲୋକ ତ ଏଇଭଳି ଯୁକ୍ତି କରନ୍ତି, କ'ଣ ଇସ୍କନ ମଠକୁ ଯିବା ଆମର ନିହାତି ଜରୁରୀ, ଖାଲି ମାଳିତିଲୋକ କରିବା ବାବାଜୀଙ୍କ ସାଙ୍ଗରେ ମିଶିବା କ'ଣ ଆମେ ନିହାତି, ଆମେ ଘରେ ରହିକି ବି ଭକ୍ତି କରିପାରିବୁ, ଖାଲି ଲୋକ ଦେଖାଣିଆ କ'ଣ ଭକ୍ତି କଲେ ହେବ, ଲୋକମାନେ ଏଇଟା ପ୍ରିଚିଂ କରନ୍ତି, ଭକ୍ତିଟା ଗୋଟେ ଭିତର କଥା, ସେଟା କ'ଣ ଖାଲି ଦେଖେଇଲେ ଭକ୍ତି ହେବ, ଇଏ ତ ଲୋକମାନଙ୍କର ଗୋଟେ ସ୍ଲୋଗାନ, ନା ନା ବାସ୍ତବିକ ଇଏ ନୁହେଁ। ଭକ୍ତି ଭକ୍ତ ସଙ୍ଘ ଦ୍ୱାରା କେବେ ହେଇପାରିବ ନା, ଆଉ ଯେଉଁଠି ଆମେ ଦେଖୁଛେ ଜଣଙ୍କର ଭକ୍ତି ଅଛି ମାନେ ତାକୁ ବୁଝିବାକୁ ପଡ଼ିବ ସେ ଭକ୍ତ ସଙ୍ଗ କରିଛି। ଯେମିତି ଲୋକମାନେ ଯୁକ୍ତି କରନ୍ତି କ'ଣ ତା ନା ନଡ଼ିଆ ନେଇଥିଲେ ଦାସିଆ ଭାବରେ, ସେ ତ ଗୁରୁଗ୍ରହଣ କରୁନଥିଲେ, ସେ ତ ଗୁରୁଗ୍ରହଣ କରୁନଥିଲେ, ସେ ତ ଭକ୍ତ ସଙ୍ଗ କରୁନଥିଲେ, ସେ କେମିତି ଭକ୍ତି ପାଇଗଲେ? ଜଗନ୍ନାଥ ତାଙ୍କ ହାତରୁ କେମିତି ନଡ଼ିଆ ନେଲେ? ଲୋକମାନେ ଯୁକ୍ତି କରନ୍ତି ନା, ଭକ୍ତ ସଙ୍ଗ କାହିଁକି ଏତେ ଆପଣ ଗୁରୁତ୍ୱ ଦେଉଛନ୍ତି? ବାବାଜୀମାନଙ୍କ ସାଙ୍ଗରେ ମିଶିବାକୁ ପଡ଼ିବ, ଭଗବାନଙ୍କ ଭକ୍ତ ମୁଖରୁ ଶୁଣିବାକୁ ପଡ଼ିବ। ବହୁତ ଭକ୍ତ ଆମେ ଦେଖିଛୁ ଯେଉଁମାନେ କି ଘରେ ରହିକି ବି ଭକ୍ତି କରୁଛନ୍ତି, ନା ନା ସେ ଘରେ ରହି କର୍ମ ମିଶ୍ରା ଭକ୍ତି କରୁଛନ୍ତି, ତାଙ୍କ କର୍ମରେ ସିଦ୍ଧି ପାଇଁ ଭଗବାନଙ୍କୁ ଡାକୁଛନ୍ତି, ତାର ଫଳ ତ ଅତି ବେଶୀରେ କିଛି ପୁଣ୍ୟ ପାଇବେ ଏତିକି ହେଇପାରେ, ବା ମୁକ୍ତି ପର୍ଯ୍ୟନ୍ତ ଯାଇପାରିବେ ଆଟଲିଷ୍ଟ ଯଦି ସିରିୟସ୍ ଅଛନ୍ତି, କିନ୍ତୁ ଭକ୍ତି ପାଇପାରିବେ ନା। ଜୀବକ ସ୍ୱାମୀ ଭକ୍ତି ସନ୍ଦର୍ଭରେ ସିଦ୍ଧାନ୍ତ ଦେଉଛନ୍ତି, ବହୁତ ସୁନ୍ଦର ସିଦ୍ଧାନ୍ତ। ସେ କହୁଛନ୍ତି ଭକ୍ତି ଯିଏ ପ୍ରାପ୍ତ ହେଇଛି ମାନେ ତାକୁ ଜାଣିବାକୁ ପଡ଼ିବ ସେ ଭକ୍ତ କୃପାରେ ପ୍ରାପ୍ତ ହେଇଛି। ଭକ୍ତ ସମାଜରେ ହିଁ ବଡ଼ ଅପପ୍ରଚାର ଚାଲିଛି ନା, ଭକ୍ତି ଏମିତି ହେଇଯିବ, ଭକ୍ତି ସେମିତି ହେଇଯିବ, ନା ଭକ୍ତି କେବଳ ମହତ୍ କୃପାରେ ହବ, ନିଜର ରିଏଲାଇଜେସନରେ ହବ ନା। ଯେମିତି ଆମେ ବାରିପଦାର ପ୍ରବଚନ କରୁଥିଲୁ, ସେ ଜଣେ ମାଳି ତିଳକ କରନ୍ତି, ସେ ତ ଆସନ୍ତି, ସେ କହିଲେ ମୋର ବହୁତ ପ୍ରଶ୍ନ, ଏକବାର 10-15 ପ୍ରଶ୍ନ ଲେଖି ଆଣିଛି। ତାଙ୍କର ପ୍ରଶ୍ନ, ତାଙ୍କର ବଡ଼ ମୁଣ୍ଡରେ ହେଟା କହୁଛି, ବାବାଜୀମାନଙ୍କୁ କାହିଁ ଗୁରୁ ଗ୍ରହଣ କରିବାକୁ ପଡ଼ିବ, ବା ଭକ୍ତ ସଙ୍ଗ କାହିଁ କରିବାକୁ ପଡ଼ିବ? ସେ କହିଲେ ଗୁରୁମାନେ ଦର୍ପଣ ବି ମୋର ଗୁରୁ, ସେ କହିଲେ, ସେ ଗୋଟେ ଉଦାହରଣ ଦେଲା। ସବୁ ଲୋକଙ୍କ ଆଗରେ କହୁଛି, ଡରୁ ବି ନାହିଁ, ଟିକେ ତାର ମାଇଚିଆ ଦୋଷ ଅଛି, କିନ୍ତୁ ମାଳି ତିଳକ କରୁଛି, ଯାହା ହଉ ବହୁତ। ସେ କହୁଛି ଭକ୍ତ ହିଁ, ଦର୍ପଣ ହିଁ ଆମର ଗୁରୁ, ଦର୍ପଣ କ'ଣ ଆମର ଗୁରୁ ନୁହେଁ? ମୁଁ କହିଲି ତାହେଲେ ଅନ୍ଧର ଗୁରୁ କିଏ ହବ? ମୁଁ ତାକୁ ଉତ୍ତର ଦେଲି, ଅନ୍ଧର ଗୁରୁ କିଏ ହବ? ଯିଏ ଅନ୍ଧ ତାର ତାର କେହି ଗୁରୁ ହେଇପାରିବେନି, ସେ ତ ଦେଖିପାରୁନି। ଆଉ ବହୁତ ଅନ୍ଧ ତ ଭଗବାନଙ୍କୁ ପାଇଛନ୍ତି, ବେଶୀ ତ ଅନ୍ଧ ଭଗବାନଙ୍କୁ ହିଁ ପାଇଛନ୍ତି, ତାହେଲେ ତାର ଚକ୍ଷୁ ନାହିଁ, ସେ ଭଗବାନ ଦେଖିପାରିବେନି, ମାନେ ତାର କହିବାର ଫ୍ୟାକ୍ଟ। ସେ କହିଲେ ଆଜ୍ଞା ମୁଁ ଗୋଟେ ବହିରେ ପଢ଼ିଥିଲି, ଆପଣ ମୋତେ ଖରାପ ଭାବିବେନି, ଜଣେ ଲେଖିଛନ୍ତି ଦର୍ପଣ ହେଉଛି ଆମର ଗୁରୁ ନା। ମୁଁ କହିଲି କାହିଁକି ତୁମେ ସେଇଟାକୁ ଭାବୁଛ ନା, ଅବଧ ତୁମେ 24 ଗୁରୁ କରିଥିଲେ। ଲୋକମାନଙ୍କର ଧାରଣା ଯେ ଏଭଳି ଆମେ ଏକ୍ସପିରିଏନ୍ସ କରି କିଛି ଗୁରୁ ଗ୍ରହଣ କରିନେବୁ, ଜାଣିଲୁ ଜଗତରେ ଏଇସବୁ ଏକ୍ସପିରିଏନ୍ସ ଅଛି, ଅନୁଭୂତିରୁ ଆମେ ଗୁରୁ ଗ୍ରହଣ କରିନେବୁ, କାହିଁକି ନା ସେମାନେ ଇଣ୍ଡିପେଣ୍ଡେଣ୍ଟ ହେବା ପାଇଁ ଚାହାନ୍ତି, ସ୍ୱତନ୍ତ୍ର ରହିବା ପାଇଁ ଚାହାନ୍ତି। ଗୁରୁ ଗ୍ରହଣ କରିବା ମାନେ ଇସ୍କନ ମଠକୁ ଯାଇ ମାନେ ରାତି 3ଟାରେ ଉଠିବାକୁ ପଡ଼ିବ, ଗୁରୁ କହିଲା ମାନେ ମାଛ ମାଂସ ଛାଡ଼ିବାକୁ ପଡ଼ିବ, ଏସବୁ ଧନ୍ଦା ଉପରେ କିଏ ମନମାଫି କାମ କରିବି, ତା ଭିତରେ ଭଗବାନଙ୍କୁ ଟିକେ ଡାକିଦେବି, ମୁଁ ଭକ୍ତି କରିବି କିନ୍ତୁ ସ୍ୱତନ୍ତ୍ର ମୋର ଇଚ୍ଛାରେ, ମୁଁ କାହା ଅଣ୍ଡରରେ ରହିବି। ଏଇ ଲୋକମାନେ ସହଜିଆ ପନ୍ଥା କହୁଛନ୍ତି, ସେ ଭାଗବତରୁ ଉଦାହରଣ ନେଇକି ସବୁ ଉଦାହରଣ ଦିଅନ୍ତି, ଯେଭଳି ଜୀବ ଗୋସ୍ୱାମୀ ନିଜେ ଉଦାହରଣ ଦେଉଛନ୍ତି। ସନ୍ଧର୍ଭ ଯେଉଁ ରଚନା କରିଛନ୍ତି ଜୀବ ଗୋସ୍ୱାମୀ, ବହୁତ ଭକ୍ତିରେ ସବୁ ଚକ୍ଷୁ ଖୋଲି ଦେଇଛନ୍ତି, ଯେ କେହି ଭକ୍ତ ହେବ ସେ ଆଟଲିଷ୍ଟ ଜାଣିବା ଦରକାର ଭକ୍ତିରେ ଏତିକି ବସ୍ତୁ ଅଛି, ମୋ ଜୀବନରେ ଭକ୍ତି ନ ହଉ, ସେ ଜାଣିପାରିବ ଭକ୍ତିଟା କେତେ ବଡ଼ ଜିନିଷ। ଜୀବ ଗୋସ୍ୱାମୀ ପିଙ୍ଗଳାର ଉଦାହରଣ ଦେଉଛନ୍ତି, ଜୀବ ଗୋସ୍ୱାମୀ କହୁଛନ୍ତି ପିଙ୍ଗଳା ଯେତେବେଳେ ଧିକାର କରୁଛି, ପିଙ୍ଗଳା କହୁଛି ବିଦେହାନାମ ପୁରେହି ଅସ୍ମିନ୍ ଅହମ୍ ଏକ ଏବ ମୂଢ଼ଧି, କାରଣ ପିଙ୍ଗଳା ରାତିମାନ ଚାହିଁକି ରହିଛି, କାରଣ ତାକୁ କଥା ଦେଇକି ଯାଇଛି, ସେ ଧନୀ ଧନୀ ଲୋକ ଆସିବ ତାକୁ ଉପଭୋଗ କରିବ, ତାକୁ କିଛି ଅର୍ଥ ଦେବ, ଏବଂ ପିଙ୍ଗଳା ପ୍ରତି ପଦକ୍ଷେପରେ ଦେଖୁଛି କିଛି ଶବ୍ଦ ହେଉଛି, ସେ ଭାବୁଛି ବୋଧେ ସେ ଧନୀ କୁମାର ଆସିଗଲା କି, କିନ୍ତୁ ଅପେକ୍ଷା କରି କରି ଏତେ ତାର ମାନେ ଧୈର୍ଯ୍ୟ ହରାଇ ଦେଇଛି, ଆଶା କରିଛି, ନୈରାଶ୍ୟ ଆସିଯାଇଛି, ଆଶା ହିଁ ପରମ ଦୁଃଖ ନୈରାଶ୍ୟ ପରମ ସୁଖ, ସେଇ କନକ୍ଲୁଜନରେ ପଶିଗଲା। କୌଣସି ବସ୍ତୁକୁ ଆଶା କରି ରହିବା ମାନେ ହିଁ ବଡ଼ ଦୁଃଖ। ଆପଣ କହିବେ ସେ ତ ଏକ୍ସପିରିଏନ୍ସ ନେଇକି ଏଇ ସିଦ୍ଧାନ୍ତରେ ପହଞ୍ଚିଗଲା, ଆଶା କରିବାଟା ଦୁଃଖ, ମୁଁ ଆଶା କରିବିନି ସୁଖରେ ରହିବି, ତାହେଲେ ସେଭଳି ଆମେ ବି ଏକ୍ସପିରିଏନ୍ସ ନେଇକି ଭକ୍ତି କରିଦେବୁ? ଜୀବକୁ ସେ କହୁଛନ୍ତି ନା ନା ନା, ଯେ ଜୀବକୁ ସ୍ୱାମୀଟା କହୁନାହାନ୍ତି, ସ୍ୱାମୀପାଦ କହୁଛନ୍ତି, ସିଦ୍ଧ ସ୍ୱାମୀ କହୁଛନ୍ତି, ବେଶିଆ ହେଲେ ବି ସେ ଯେଉଁ ଆଶା କରିକି ରହିଥିଲା ଏତେ ସମୟ ପୁରୁଷ ଆସିଲେ ନା, ତାର ନିରାଶାର ମନୋଭାବର କାରଣଟା କ'ଣ? ଜଣେ ବେଶ୍ୟାର ଏଭଳି ବୁଦ୍ଧି କିଭଳି ଆସିବ ଜଣେ ଚିନ୍ତା କରିବା ଦରକାର। ଲୋକ ଆଶା କରି କରି ଯେତେ ମାଡ଼ ଖାଇଲେ ବି ସେ ଆଶାକୁ ଛାଡ଼ିପାରୁନି, ଗୋଟେ ପିଙ୍ଗଳା ଭଳି ବେଶ୍ୟା ସେ ଗୋଟେ ରାତିରେ ପରିବର୍ତ୍ତନ ହେଇଯିବ ନା? ଏଭଳି ନିରାଶା ହେବା ସମୟରେ ତାର ସାଧୁ ସଙ୍ଗର କଥା ମନେ ପଡ଼ିଲା, समीपाद कहते विद्यान सत्संग तो सत्यामपि अहो मम मोह इति आहो। ये जो श्लोकटी कहते मुकमात्र विदेह नगर रे मुढ़ समस्ते हूँ पंडित पिंगला बेसा सुधा समस्ते जो प्रवचन करती हरिकथा कहते विदेह नगर रे पिंगला शुणी था तेना आज जो तार आशाटा पूर्ण हो निराश मनोभाव धीरे धीरे आसुची से साधु संघर कथाटा मन पड़ी से स्मरण कलापर साधुर कृपा नैराश्य अच्छी ना जो अंतर नैराश्य भाव अच्छी साधु साधु कथा स्मरण कर साधु कृपाटा पाई परिवर्तन है तेनाली जीव गोस्वामी कहते आम देखु बहुत लोकं भक्तिर कारण किसी जना पड़ कि जानवाक पड़ो सी भक्ति लाभ करिछि माने तार भक्तर कृपाटा निश्चित अच्छे ये सिद्धांत जानवाक पड़ो कहीं भक्त कृपा लाभ न करी केबे भक्ति प्राप्त हो पारे ना सिद्धांत दूसरे जीव गोस्वामी भक्ति सन्दर्भ में तदैव जत्र न उपलब्ध्यते जड़े कह मुझे खोजिली बहुत देखिली से लोकटार लक्षण तो भक्त सी तो केवे मठ को इस्कन मठ को जाए कौन से गोड़ मठ को जाए कौन से बाबाजी निकट को जाए बहुत लोग जुक्ति करते आम देखु से छुआ पिला सांग रही सी भी भगवान कांदुच अच्छा आज्ञा बहुत लोग आम देखीचु जो मान बहुत दैन्य भाव अच्छी भक्ति भगवान कांदुंटे आपण कह जीव गोस्वामी कहते तदेव जत्र न उपलब्ध्यते जोड़ी तुम्हें देखु सी भक्त संग करतीर सब लक्षण पाई तुम्हें भाविया उचित नहीं भक्त संग कर भक्त कृपा पाए ना ये कहते सत्संग अपि सत्संग तत्रापि आधुनिक प्राक्तन पारंपरिक एवं अनुमेय एवं भक्तिर भक्तंकर कृपा तीन हिसाब से मिले तीन टा हिसाब से ये बहुत गुरुत्वपूर्ण जिनिस जड़े भक्तंकर कृपा जो प्राप्त हो कि भाव प्राप्त ना आधुनिक यही जन्म आम छोट पिला भक्तर अज्ञात हिसाब से आम बर्तमान साधु हो जाइए बर्तमान आम भक्तिधारक आम चिंता कर जानपरने केमती भक्त हेले भक्त है आम घरे अच्छे आम भक्ति प्राप्त हो कारण जी देखा मुझे तो कौन से मठ मंदिर को जाए मोर के भक्ति प्राप्त है ना आधुनिक निश्चित बाल्यवस्था से क्यों साधु निकट रू निश्चित कृपा लाभ कर जीव गोस्वामी सिद्धांत दौरान आधुनिक कृपा निश्चित अच्छी ना से केवे भक्ति लाभ करना अज्ञात भाव में अच्छी बाल्यवस्था कर आधुनिक द्वितीय कहते प्राक्तन पूर्व जन्मर भक्ति भक्त वर्तमान जन्म कार्य करे पूर्व जन्म जो भक्ति जादन करे वर्तमान जन्म आम देखुचे मठ मंदिर को जाऊने मालितिल करूने बा संसार कार्य रही भी भक्तिर सब लक्षण अच्छे आमर पाप कार्य आचरण करूने भगवान प्रति स्वाभाविक रति अच्छी ये जानवाक पड़ो प्राक्तन भक्ति मुख्य स्वीकृतार अच्छी जीव गोस्वामी कहते पूर्वरे भक्त संग कर भक्त कृपा पाई तार फलस्वरूप बर्तमान यहाँ देखा भक्त कृपा बिना केवे भक्ति हेना यहाँ आधुनिक हो पारे प्राक्तन हो पारे पारंपरिक पारंपरिक मैंने जमती बहुत भक्त लोक देखिए से मठ मंदिर को आसुना साधुसंग करना कितु से घरे रही भी बहुत सीरीयसली भजन कर तो आपण को भी सीत भक्ति प्राप्त हो बहुत सुंदर तार सब गुण बढ़ुची वैष्णव गुण सीत को भक्त संग करूनी तो कमती जिनस हो पारंपरिक पारंपरिक मान से पारंपरिक भक्ति कृपाटा पाई मन करूँ आपण मैंने भगवान कथा शुणी जन शुद्ध भक्त निकट आपण से कथाटी को जन व्यक्ति निकट कहले सी डायरेक्ट शुणी सी आपण मुखर शुणिला एवं साधु कथा उपरे पूर्ण विश्वास स्थापन करदे से साधु कृपा पाइला पारंपरिक कृपा कह जाए तेणु भक्ति केबे हेले स्वतंत्र भाव में क्या कृपा करती ना के नुहे बहुत लोग धारणा जे केवल कांदिले ही भगवान मिलजे एमती मुंड पिटिले ही भगवान मिलजे भगवान को केबे एमती मिलना ভগবান কেবল মিলিব ভক্ত কৃপারে। আচ্ছা তার প্রমাণ কোণ ভগবান প্রমাণ ভগবান শ্রীকৃষ্ণ উদ্ধবকে একাদশ স্কন্ধে দৌঁছন্তি। দেখুন ভক্ত কৃপাটা কেতে জরুরি। ভগবান সৎসঙ্গর মহিমা উদ্ধব কুমার, উদ্ধব তুমি আউ কা কথা কহিব, মো ভক্ত সঙ্গে এই মানে ভক্তি প্রাপ্ত হয়েছেন, মো ভক্ত সঙ্গ বিনা কে ভক্তি প্রাপ্ত হতে না। কার কার উদাহরণ দেখুন, সমস্ত সিদ্ধ ভক্ত মানকর উদাহরণ দেখুন, প্রায় প্রায় সমস্ত সিদ্ধ ভক্ত মানকর উদাহরণ ভগবান দেখা চাহুন, এমানে সিদ্ধ ভক্ত নিত্যকাল ভক্ত এমানে। কিন্তু ভগবান কোথায় উদ্ধব, উদ্ধব তুমি দেখো এমানকর নিকটরে মো প্রতি স্বাভাবিক ভক্তি অছি, পুনি বি এমানে ভক্ত কৃপারে ভক্তি পাইছন্তি। মুই জগতরে লীলা করি দেখেছি কেউ মানে কেউ মানে বর্তমানে কৌছন্তি, বহব মত পদম প্রাপ্ত সৃষ্ট্যা কায় ধবা দৈহ বৃষপরবা বলি বাণ ময়শ্চ অথ বিভীষণ সুগ্রীবা হনুমান রুক্ষ গজগ্রুধ বণিক পর গণিক পথ ব্যাধ কুব্জা ব্রজ গোপ্যা যজ্ঞ পত্নুস্তথা পরে। ভগবান দেখন্তু বিশ্বর সবঠু বড় বড় ভক্ত মানক নাম কৌছন্তি, যে এইমানে ভক্তির শেষ স্তরকু যাইথিলে। ভগবান ব্রজগোপী মানক কথা বি ছাড়ি নাহান্তি, এমানে ভক্ত কৃপার প্রাপ্ত হয়েছন্তি। ভগবান কৌছন্তি উদ্ধবঙ্কু, ভগবান যেতবে এ ধরাধাম ত্যাগ করিকি যিবে, উদ্ধবঙ্কু কৌছন্তি, উদ্ধব তুমি শুণ, বহব মত পদম প্রাপ্ত, মোর পদকু মোর ধামকু প্রাপ্ত হয়েছন্তি বহু ব্যক্তি, তা ভিতর কেতে মুখ্য ভক্তঙ্কর নাম কৌছি, এমানে সব ইয়া পূর্ব শ্লোকরে অছি, সৎসঙ্গ নাহি সত্য সঙ্গরি এমানে পাইছন্তি, তার উদাহরণ দিয়ে এটা কৌছন্তি। কারণ কথা বিস্তৃত হয়েছে, মুই সংক্ষেপরে কৌছি, যে বহব মত পদম প্রাপ্ত স্রষ্টা কায় ধবাদয় দুই জনকর নাম কৌছন্তি, যো মানে প্রাক্তন স্বীকৃত পূর্ব জন্মরে ভক্তি প্রাপ্ত হয়েছেন। প্রথম নাম নৌছন্তি তৃষ্টাঙ্কর পুত্র অসুর প্রবর, যে অসুর কুলে জন্ম হয়েছিল ভক্ত প্রবর ভৃতাসুর। ভৃতাসুর যদি ভাগবতরে যদি কিছু ভক্তির মাহাত্ম্য থাকে তাহলে ভৃতাসুরঙ্কর স্তুতি, ভৃতাসুরঙ্কর স্তুতি পাঠ কলে হি ভাগবত পূর্ণ হুয়ে। ভগবান দেখেছেন, দেখ অসুর সমাজরে সে তো চিত্র কেতু থিলে না, জনে অসুর স্বর ধরলে সুদা স্বর সহ কিছু সম্পর্ক না, ভক্তি স্বতন্ত্র, কোণী শরীর দ্বারা পরিবেশ দ্বারা ভক্তি দূষিত হতে না। আগে কৌছন্তি তোষ্টা, তোষ্টা তোষ্টা কায়া ধবা কায়া ধবা দয়া ভৃতাসুর, সে আজ ভক্তিপ্রাপ্ত হয়েছেন। কারণ যুদ্ধক্ষেত্রে আহ্বান করছেন কাহাকু, ইন্দ্রঙ্কু, ইন্দ্রঙ্কু তো আহ্বান করছেন, ইন্দ্র তো ভয় করছেন, ভয় মানে এত ভক্তির ভয় করছেন, আর এ তো পুরা বৈষ্ণব প্রভর, মু যেউঠি বজ্র রাখিছি যে বজ্রকে ভগবান মত দিয়েছেন অমোক বজ্র, এই বজ্রর মহাত্মকু ইয়ে ভৃতাসুর জাণিছে এবং মতো আহ্বান করছে, হে ইন্দ্র তুমি কাপুরুষ ভাই কাহি দূরে যাও, আস মতো বদ্ধ কর, মু ভগবানক পদ প্রাপ্ত হওয়া চাহুছি, মু তুম ভাই গোটে হীন পদ এই ইন্দ্র পোস্ট পাইয়া চাহুনি। ইন্দ্র মুখরে এভাবে ভৃতাসুর আহ্বান করছেন এবং যুদ্ধক্ষেত্রে ভক্তির মহাত্ম কৌছেন, সে আজ ভক্তি কিভাবে প্রাপ্ত হয়েছিল নারদমণি কৃপার, কারণ চিত্র কেতু লে সে পূর্ব জন্মরে নারদমণি কৃপার আজ ভক্তি প্রাপ্ত হলে। জন যে ভাবিব আরে সে তো অসুর লে সে কেমি ভক্তি প্রাপ্ত হলে, পূর্ব জন্মর ভক্তিটা কার্য কলা নারদা এ প্রহ্লাদ, যদি প্রহ্লাদ ভক্তির কারণ দেখা যায় তাঁর তো আধুনিক ভাবে কিছু ভক্তির কারণ না, সে হিরণ্যকশিপুর বড় টেনশন, কোণ হিরণ্যকশিপুর আন্ড মানকর বড় চিন্তা, আমার ক্যাম্পস ভিতরক কোণী বাবাজী আসু না, কিন্তু আমার পুয় বা মোর শিষ্য এবার কেমতি ভগবান ডাকুছি, বিনা টিচিংরে জগতরে কে কিছু করেনা, সবু জিনিস টিচিং দরকার, কিন্তু গোটিয়ে জিনিস ମୁଁ ସ୍ପେଶାଲ ଟିଚର ରଖିଛି ଭକ୍ତି ଶିଖିବା ପାଇଁ, ଏ ରାଜନୀତି ଶିଖିବା ପାଇଁ, କିନ୍ତୁ ଇଏ କାହାର ସଙ୍ଗ ନ କରି ଏ ଭକ୍ତି କେମିତି ଶିଖିଲା? ହିରଣ୍ୟକଶିପୁର ସବୁଠୁ ବଡ଼ ଚିନ୍ତା ଥିଲା କାହିଁକି ଇଏ ହରିଙ୍କୁ ଡାକୁଛି ବିନା ଶିକ୍ଷାରେ, ମୁଁ ଶିକ୍ଷା ଦେଇନି କିମ୍ବା ମୋର ଯାହାକୁ ରଖିଛି ସେମାନେ ବି ଶିକ୍ଷା ଦେଇନାହାନ୍ତି, ଏ କାହିଁକି ଭଗବାନଙ୍କୁ ଡାକୁଛି? ତେଣୁ ଭଗବାନ ଏଠି କହୁଛନ୍ତି, ଏ ଉଦ୍ଧବ ତୁମେ ଜାଣ ଏ ନାରଦଙ୍କ ସଙ୍ଗରେ ହିଁ ଏ ଭକ୍ତି ପ୍ରାପ୍ତ ହୋଇଛନ୍ତି। ସେଥିପାଇଁ ଯେତେବେଳେ ପଚାରୁଛନ୍ତି ନା ଷଣ୍ଡ ଉମରକ, ହେ ବତ୍ସ୍ୟ ପ୍ରହ୍ଲାଦ, ତୁମେ କୁହ ଆମକୁ ତୁମେ ଶିକ୍ଷା ଦେଉନୁ, କିମ୍ବା କେହି ବି ଏଠିକି ଆସୁଛନ୍ତି ତୁମକୁ ଏ ଶିକ୍ଷା ଦେଉନୁ, ତା ଆମେ ଜାଣିପାରୁନୁ ତୁମର କିଭଳି ମତି ହେଉଛି କୃଷ୍ଣଙ୍କ ନିକଟରେ। ସେଠି ସେ କହୁଛନ୍ତି ଯେ ଯେପରି ଚୁମ୍ବକ ଲୁହାକୁ ଆକର୍ଷଣ କରେ, ସେଭଳି ହରିଙ୍କ ପ୍ରତି ମୋ ହୃଦୟ ସ୍ୱାଭାବିକ ଭାବରେ ଆକର୍ଷିତ ହୋଇଯାଉଛି। କାହିଁକି ଆକର୍ଷିତ ହୋଇଯାଉଛି ନା, ପୂର୍ବଜନ୍ମର ଭକ୍ତିଟା କାର୍ଯ୍ୟ କରୁଛି। ମାତୃଗର୍ଭରେ ନାରଦମାନଙ୍କ ନିକଟରୁ ଯାହା ଶ୍ରବଣ କରିଥିଲେ ସେଇଟା ବର୍ତ୍ତମାନ କାର୍ଯ୍ୟ କରୁଛି। ତେଣୁ ଏଠୁ ସିଦ୍ଧାନ୍ତ ହେଲା, ସବୁ ସମୟରେ ଆପଣ ଲକ୍ଷ୍ୟ କରିବେ, ଭକ୍ତ କୃପାରେ ହିଁ କେବଳ ଭକ୍ତି ମିଳେ। ହୁଏତ ସେ ଏଇ ଜନ୍ମରେ ହେଇପାରେ, ପୂର୍ବଜନ୍ମରେ ହେଇପାରେ ବା ପାରମ୍ପରିକ। ଏବଂ ତୃତୀୟରେ କହୁଛନ୍ତି ବୃଷପର୍ବା ମୁନିମାନଙ୍କର ସଙ୍ଗରେ ଭକ୍ତ ଲାଭ କରିଥିଲେ। ବଳି ମହାରାଜ ପ୍ରହ୍ଲାଦ ମହାରାଜଙ୍କ କୃପାରୁ ବଳି ଆଜି ଭକ୍ତ ହେଲେ। ଏସବୁ କୃପା ଉପରେ ମୋର ଏଠି କହିବା, ଯେଉଁ ଭକ୍ତ କୃପା ହେଉଛି ଭକ୍ତିର କାରଣ, ସେ ଭକ୍ତ ଅସନ୍ତୋଷ ଅପରାଧ ହେଉଛି ଭକ୍ତିର ବିନାଶର ସ୍ଥଳ। ତ ପ୍ରଥମେ ସିଦ୍ଧାନ୍ତ ଜାଣିବା ଦରକାର, ଭକ୍ତ କୃପାରୁ ସାଧୁ ମହନ୍ତଙ୍କ କୃପାରୁ ଭକ୍ତି ହେବ। ବୃଷପର୍ବା ବଲି ବାଣ ବାଣାସୁର, ଯିଏକି ପ୍ରହ୍ଲାଦ ମହାରାଜଙ୍କ ବଂଶରେ ଆସିଥିଲେ, ସେ ତ ଅସୁର ଥିଲେ, ଭଗବାନଙ୍କ ବିରୁଦ୍ଧରେ ଯୁଦ୍ଧ କରୁଥିଲେ, ପୁଣି ତାଙ୍କର ଭକ୍ତି କିଭଳି ଆସିଲା ନା? ଏଠି କହୁଛନ୍ତି ସିଏ ଶିବଜୀଙ୍କ କୃପାରୁ। ଏ ବିଶ୍ୱନାଥ ଚକ୍ରଧାରୀ ତାଙ୍କ ଟୀକାର ରଚନା କରିଛନ୍ତି, ବୃଷପର୍ବା ବଲି ବାଣୁ ମୟସ୍ୟ ଅଥ ବିଭୀଷଣ ମୟଦାନବ, ସେ ମୟଦାନବ ଅସୁର ହେଲେ ସୁଦ୍ଧା ସେ ଭକ୍ତ ହେଲା। କିଭଳି ହେଲା ନା, ମୟଦାନବ ଯତୁ ଗୋଟେ ଗୃହ ନିର୍ମାଣ କରୁଥିଲା ନା, କେଉଁ ଗୃହ ଯତୁ ଗୃହ ବୋଧେ ମୟଦାନବ ନିର୍ମାଣ କରିଛି, ସଭାଗୃହ ନିର୍ମାଣ କରିଥିଲା ପାଣ୍ଡବମାନଙ୍କ ପାଇଁ, ଯତୁ ଗୃହ ନେ ପାଣ୍ଡବମାନଙ୍କ ପାଇଁ ଯେଉଁ ଗୃହ ନିର୍ମାଣ କରିଥିଲା, ସେଠି ପାଣ୍ଡବମାନଙ୍କର ସଙ୍ଘ ହୋଇଥିଲା। ମୟଦାନବ ଆଜି ଭକ୍ତ ହେଲା ପାଣ୍ଡବମାନଙ୍କ ସଙ୍ଗରୁ। ଆଉ ବିଭୀଷଣ, ବିଭୀଷଣ ଅସୁର କୂଳରେ ଜନ୍ମ, ଅସୁର ସଙ୍ଗରେ ରହୁଥିଲେ, କିନ୍ତୁ ତାଙ୍କର ସଂସ୍କାର କିଭଳି ଆସିଲା, ସେ କିଭଳି ଆସି ରାମଚନ୍ଦ୍ର ମହାପ୍ରଭୁଙ୍କ ଶରଣ ନେଲେ? ହନୁମାନଙ୍କ କୃପାରୁ। ହନୁମାନ ଯେଉଁ ସମୟରେ ଯାଇଥିଲେ ଲଙ୍କାକୁ, ତାଙ୍କର କୃପା ଲାଭ କଲେ। ଆଉ କିଏ ନା, ସୁଗ୍ରୀବ ହନୁମାନ ରୁକ୍ଷ, ସୁଗ୍ରୀବ ହନୁମାନ ଆଉ ରୁକ୍ଷ ମାନେ ଜନ୍ମବାନ, ଏ ତିନି ଜଣ ଜଣଙ୍କର କୃପା ପାଇଛନ୍ତି। କାହାର କୃପା? ଲକ୍ଷ୍ମଣଙ୍କର କୃପା। ଲକ୍ଷ୍ମଣଙ୍କ କୃପାରୁ ଏ ତିନି ଜଣ ଭକ୍ତି ପ୍ରାପ୍ତ ହେଲେ ଭଗବାନ ଉଦ୍ଧବଙ୍କୁ କହୁଛନ୍ତି। ଆଉ କିଏ ନା, ଗଜ ଗୃଦ୍ଧ ବଣିକ ପଥ, ଗଜ ଆଜି ଭଗବାନଙ୍କୁ ଲାଭ କଲେ ପୂର୍ବ ଜନ୍ମରେ ନାରଦମଣିଙ୍କର କୃପାରୁ, ଅଗସ୍ତିମଣିଙ୍କ କୃପାରୁ। ଗରୁଡ଼ ଗୃଦ୍ଧ, ଗୃଦ୍ଧ ମାନେ ଗରୁଡ଼ ପକ୍ଷୀ, ଗରୁଡ଼ ଦଶରଥଙ୍କ ସଙ୍ଗରୁ। ଏବଂ ବଣିଙ୍କ ସମ୍ବନ୍ଧରେ ବିଶ୍ୱନାଥ ଚକ୍ର ଠାକୁର ଲେଖିଛନ୍ତି, ଏଟା ଅଜ୍ଞାତ କହିହବ ନା, ବ୍ୟାଧ ନାରଦମଣିଙ୍କ କୃପାରୁ, କୁବ୍ଜା ନାରଦମଣିଙ୍କ କୃପାରୁ, ଏବଂ ବ୍ରଜଗୋପ୍ୟା, ବ୍ରଜରେ ଯେଉଁ ଗୋପୀମାନେ ମୁନିଚରା ଗୋପୀ, ନିତ ସିଦ୍ଧ ଗୋପୀ କଥା କହୁନାହାନ୍ତି, ଯେଉଁ ମୁନିଚରମାନେ ସେମାନେ ପୂର୍ବ ଜନ୍ମରେ ରାମଚନ୍ଦ୍ର ମହାପ୍ରଭୁଙ୍କ ସମୟରେ ସେମାନେ ତପସ୍ୟା କରୁଥିଲେ ନା, ସେ ସାଧୁ ଗୁରୁଙ୍କ ମୁଖରୁ ଭକ୍ତିର ମହାତ୍ମ୍ୟ ଶୁଣି ଆଜି ତାଙ୍କର ଲାଳସା ଜନ୍ମିଛି। ଆଜି ଗୋପରେ ଭଗବାନ ଶ୍ରୀକୃଷ୍ଣଙ୍କର ପତ୍ନୀ ହେଇ ଜନ୍ମ ହେଇଛନ୍ତି, ତାଙ୍କର ଯେଉଁ ଭକ୍ତି ଆସିଛି ସାଧୁ କୃପା। ଏବଂ ଯଜ୍ଞ ପତ୍ନୀ ତଥା ପରେ ଆଉ କା କଥା କହିବା, କାଳେ କିଏ କହିଦେବ ଗୋପୀମାନେ ତ କୃଷ୍ଣଙ୍କ ସଙ୍ଗରେ ଥିଲେ, ଯଜ୍ଞପତିମାନେ ତ ମଥୁରାରେ ଥିଲେ, ସେମାନେ ତ ଐଶ୍ୱର୍ଯ୍ୟରେ ରହୁଥିଲେ, ତାଙ୍କର ତ ଭକ୍ତ ସଙ୍ଗ ହେଇନି, ତାଙ୍କ ସେମାନେ ତ ମୂର୍ଖ ଥିଲେ, ମୂର୍ଖ ମାନେ ଅଜ୍ଞ ଥିଲେ, ସେମାନେ କେମିତି ଭକ୍ତି ପାଇଲେ? ବିଶ୍ୱନାଥ ଠାକୁର ଲେଖୁଛନ୍ତି, ଯେତେବେଳେ କୃଷ୍ଣଙ୍କର ଦୁଇ ଜଣ ସଖୀମାନେ ଗୋପୀମାନେ ଯେତେବେଳେ ମାଳୀ ଆଉ ତାମାଳି ନା ସୁମାଳୀ ଏଭଳି ଦୁଇ ଜଣ ଏମାନେ ଯାଆନ୍ତି କ୍ରୟ ବିକ୍ରୟ କରିବା ପାଇଁ ମଥୁରା ନଗର, କାରଣ ଗୋପରେ ତ ସମସ୍ତେ ଗୋପଜାତି ଲୋକ, ଏମାନେ ଯେତେବେଳେ ଦୁଗ୍ଧ ଦଧି ନେଇକି ଯାଆନ୍ତି କୃଷ୍ଣ ଯେଉଁ ଯେଉଁ ଲୀଳା କଲେ ମାଳୀ ଆଦି ଗୋପୀମାନେ ସେଠି ଯାଇକି ଯଜ୍ଞପତ୍ନୀଙ୍କ ନିକଟରେ ଏସବୁ କଥା କୁହନ୍ତି। ତେଣୁ ଯଜ୍ଞପତ୍ନୀମାନେ କୃଷ୍ଣ ବଳରାମଙ୍କର କଥା ଶୁଣି ଯେଉଁ ହଠାତ୍ ଭକ୍ତି ଭକ୍ତିରେ ତାଙ୍କର ଖାଦ୍ୟଦ୍ରବ୍ୟ ଧରି ଦୌଡ଼ି ଆସିଛନ୍ତି, ଏଇଟା ଭକ୍ତ ସଙ୍ଗରୁ ହେଇଛି। ଏ ମାଳୀଙ୍କ ମୁଖରୁ ଏ ଜିନିଷ ଶୁଣିକି ତାଙ୍କର ଭକ୍ତି ପ୍ରାପ୍ତ ହେଇଛନ୍ତି। ତେଣୁ ଭକ୍ତି ପ୍ରାପ୍ତ ହେବାକୁ ହେଲେ ଭକ୍ତ ସଙ୍ଗ ହେଉଛି ନିହାତି ନିହାତି ଆବଶ୍ୟକ। ଏବଂ ଭକ୍ତ ସଙ୍ଗ ମାନେ କ'ଣ, ଆପଣ ଯେ କି ଯୁକ୍ତି କରିପାରନ୍ତି, ଆମେ ତ ମନ୍ଦିର ରହିଛୁ ଭକ୍ତ ସଙ୍ଗ କରୁଛୁ, ପ୍ରଭୁ ସବୁବେଳେ କହିଛନ୍ତି ଆସୋସିଏସନ୍ ଉଇଥ୍ ଦି ପିଓର ଡିଭୋଟିସ୍, ଦେନ୍ ୟୁ ନେଭର ଫଲ୍ ଡାଉନ୍ ଫ୍ରମ୍ ୟର ପୋଜିସନ୍। ତେଣୁ ଭକ୍ତ ସଙ୍ଗ କର, ତୁମେ କେବେ ହେଲେ ତୁମ ସ୍ଥିତିରୁ ଚ୍ୟୁତ ହେବ ନା। ଆମେ ତ ଭକ୍ତ ସଙ୍ଗ କରୁଛେ, ଆମେ ବେଳେବେଳେ ଦେଖୁଛେ ଆମେ ଭକ୍ତିରୁ କାହିଁକି ଚ୍ୟୁତ ହେଇଯାଉଛେ ନା। ଭକ୍ତ ସଙ୍ଗ ଅର୍ଥ ଯେ ଶୁଦ୍ଧ ସାଧୁଙ୍କର ସଙ୍ଗରେ ରହିଲେ ବା ଭକ୍ତ ସଙ୍ଗରେ ରହିଲେ ସାଧୁଙ୍କର କୃପା। ଭକ୍ତ ସଙ୍ଗ ଯେତେବେଳେ ଶାସ୍ତ୍ରରେ କହୁଛନ୍ତି ଯେ ଶୁଦ୍ଧ ସାଧୁ ତାଙ୍କର କୃପା, ତାଙ୍କ ପ୍ରତି ଆସକ୍ତି, ତାଙ୍କୁ ସେବା କରି ସନ୍ତୁଷ୍ଟ, ବିଶେଷ କରି ସ୍ପଷ୍ଟ ଭାବରେ କୁହାଯାଏ ଭକ୍ତ ସଙ୍ଗ ମାନେ କେବଳ ଭକ୍ତ କୃପା। ଏ ସିଦ୍ଧାନ୍ତକୁ ଯଦି ଶାସ୍ତ୍ରରେ ବହୁ ବହୁ ଦିଶା ଅଛି, ଶାସ୍ତ୍ର ଏଭଳି ଗୋଟିଏ ବସ୍ତୁ ତାକୁ ଯିଏ ଯେଉଁଆଡ଼େ ଟାଣିକି ନେଇକି ପକେଇ ଦେଇପାରିବ, ଯିଏ ଯେଉଁଆଡ଼େ ନେଇଯାଇପାରିବ, କିନ୍ତୁ ଆପଣ ସେମିତି କରିପାରିବେ ନା। ଯଦି ଜଣେ କେବଳ ଆଚାର୍ଯ୍ୟମାନଙ୍କର ସିଦ୍ଧାନ୍ତ ଜାଣେ, ଚକ୍ରବର୍ତ୍ତୀଙ୍କ ସିଦ୍ଧାନ୍ତ, ବଳଦେବ ବିଦ୍ୟାଭୂଷଣଙ୍କ ସିଦ୍ଧାନ୍ତ, ସନାତନ ଗୋସ୍ୱାମୀଙ୍କ ସିଦ୍ଧାନ୍ତ, ସେ କେବଳ ଗୋଟିଏ ସିଦ୍ଧାନ୍ତରେ ଉପନୀତ ହେବ, ଭକ୍ତ କୃପା ହିଁ ଭକ୍ତିର କାରଣ। କିଭଳି, ଯେତେବେଳେ ରାଜା ରଘୁଗଣଙ୍କୁ ଜଡ଼ଭରତ ଉଦ୍ଧାର ପ୍ରବଚନ ଦେଉଛନ୍ତି, ସେତେବେଳେ ସେ କହୁଛନ୍ତି ହେ ରାଜା ରଘୁଗଣ, ତୁମେ ଶୁଣ ଯେ ଭଗବାନ ଯିଏକି ହେଉଛନ୍ତି ଚିନ୍ମୟ, ଯିଏ ଗୁଣାତୀତ, ଯିଏ ପରମ ବ୍ରହ୍ମ, ଯିଏ ଆନନ୍ଦମୟ, ତାଙ୍କୁ ପ୍ରାପ୍ତିର ଉପାୟ କ'ଣ, ତାଙ୍କୁ ପ୍ରାପ୍ତି ହେଲେ ହିଁ ଜଣେ ଶାନ୍ତି ପାଇବ। ଜଡ଼ଭରତ ପଚାରୁଛନ୍ତି, ଏ ରଘୁଗଣ ପଚାରୁଛନ୍ତି, ପ୍ରଭୁ ତାଙ୍କୁ ପ୍ରାପ୍ତି ହେବାର ଉପାୟଟା କ'ଣ କୁହନ୍ତୁ, ମୁଁ ପ୍ରାପ୍ତି ହେବି। ଜଡ଼ଭରତ କହୁଛନ୍ତି ନା ବାପା, ତା ପାଇଁ କିଛି ଉପାୟ ନାହିଁ, ତା ପାଇଁ ଗୋଟିଏ ଉପାୟ। ଏଠି କହୁଛନ୍ତି ରଘୁଗଣେ ତତ୍ ତପସା ନ ଜାତି ନ ଚୈଜୟା ନିର୍ବିପଣାତ୍ ଗୃହାତ୍ ବା, କହୁଛନ୍ତି ନ ଛନ୍ଦୟା ନୈବ ଜଳାଗ୍ନି ସୂର୍ଯ୍ୟେ ବିନା ମହତ ପାଦ ରଜ ଅଭିଷେକମ୍। ଭକ୍ତିରେ ଇଏ ସିଦ୍ଧାନ୍ତ, ଦୁଇ ଜଣ ସିଦ୍ଧାନ୍ତ ଦେଇଛନ୍ତି, ଜଣେ ହେଲେ ଜଡ଼ଭରତ ଆଉ ଜଣେ ହେଲେ ଭକ୍ତ ପ୍ରହ୍ଲାଦ। ନିଜ ବାବାଙ୍କୁ କହୁଛନ୍ତି ହେ ବାବା, କେବଳ ମହତଙ୍କର ନିଷ୍କିଞ୍ଚନ ପରମହଂସ ନିଷ୍କିଞ୍ଚନ ମାନଙ୍କର ତୁମେ ଶରଣ ଯିବାକୁ ପଡ଼ିବ। ହିରଣ୍ୟକଶିପୁଙ୍କୁ ଡାଇରେକ୍ଟ କହୁଛନ୍ତି, ଆଉ ଏଠି ରାଜା ରଘୁଗଣଙ୍କୁ ଭରତ ମହାରାଜ କହୁଛନ୍ତି ହେ ରାଜା ରଘୁଗଣ, ମୁଁ ଯେଉଁ ପରମବ୍ରହ୍ମଙ୍କୁ ପ୍ରାପ୍ତି ହେଲେ ଜୀବ ଶାନ୍ତି ପାଇବ, ତାଙ୍କୁ ପ୍ରାପ୍ତି ହେବାର ଉପାୟ ତୁମେ ଶୁଣ। ରଘୁଗଣା ତତ୍ ତପସା ନ ଯାଆନ୍ତି, କେହି ଶରୀରକୁ କଷ୍ଟ ଦେଇକି ଅତ୍ୟନ୍ତ ତପସ୍ୟା କରିକି, ଭକ୍ତିରେ ବି ଆମେ ବହୁତ ତପସ୍ୟା କରୁଛେ, କଠୋର ତପସ୍ୟା କରୁଛେ, ଦେଖି ଭାବେବି ମୁଁ ଏଭଳି ନିର୍ଜଳ ଉପବାସ କରିବି, ଚତୁର୍ମାସିଆ ବ୍ରତ କରିବି, ମୁଁ ରାତି ଅନିଦ୍ରା ରହିବି, ବହୁତ କଷ୍ଟ ମୋ ଶରୀରକୁ ଦେବି, ଏ ତପସ୍ୟା ଶରୀର ପ୍ରତି, ଏହାଦ୍ୱାରା କି ଭଗବାନ ପାଇପାରିବେ ନା। ଏ ଭକ୍ତି ପାଇଁ, ଭକ୍ତିର ଆଧାର ପାତ୍ର କିଛି ସମୟ ପାଇଁ ସାହାଯ୍ୟ କରିପାରେ, ଏ ଭକ୍ତିର କାରଣ ନୁହେଁ, ଏ ଦରକାର ଶରୀରକୁ କଣ୍ଟ୍ରୋଲ କରିବା ପାଇଁ କିଛି କିଛି ଜିନିଷ ଦରକାର, କିନ୍ତୁ ଇଏ ଯେ ଭକ୍ତିର କାରଣ, ଏତିକି ଏହା କଲେ ହିଁ ଭକ୍ତି ମିଳିବ ତା ନୁହେଁ। ରହୁଗଣା ତ ତପସା ନ ଯାଆନ୍ତି, ତପସ୍ୟା ଦ୍ୱାରା ହେଇପାରିବ ନା, ଆଉ କେଉଁ ଦ୍ୱାରା ହେବ ନା, ନ ଚ ଇଜୟା, ଇଜୟା ଅର୍ଥ ବୈଦିକ ଜ୍ଞାନ, ବୈଦିକ କର୍ମକାଣ୍ଡ କିଏ କରିବ, ତା ଦ୍ୱାରା ମିଳିବେ ନା। ଜଡ଼ଭରତ କହୁଛନ୍ତି ନିର୍ବିପଣା ଗୃହାତ୍ ବା, ଅର୍ଣ୍ଣ ଆଦି ଦାନ କରିବା, ବସ୍ତ୍ର ଆଦି ଦାନ କରିବା, ଗୃହାତ୍ ବା କି ଗୃହକୁ ତ୍ୟାଗ କରି, ବା ଗୃହାତ୍ ବା ଅର୍ଥ କି ଗୃହ ନିର୍ମାଣ କରି, ପରର ଉପକାର କରି, କି ଭଗବାନ ପାଇପାରିବେ ନା। କାଳେ ଇଏ ପଚାରିବେ, ବେଦ ପଢ଼ି ଆମେ ଭଗବାନ ପାଇପାରିବ ନା? ସବୁ ଲୋକ କହୁଛନ୍ତି ବେଦ ନ ଜାଣିଲେ ତୁମେ ଅଜ୍ଞାନ ହେଇଯିବ ନା? ନ ଛନ୍ଦ ସା, ଛନ୍ଦ ଅର୍ଥ ବେଦ, କି ବେଦ ପଢ଼ିକି ବି ଭଗବାନ ପ୍ରାପ୍ତି ହେଇପାରିବ ନା? ନୈବ ଜଳାଗ୍ନି ସୂର୍ଯ୍ୟ, ଜଳ ଅଗ୍ନି ସୂର୍ଯ୍ୟ ଏ ତିନି ଜଣଙ୍କୁ ଉପାସନା କରି କିମ୍ବା ଏଇ ତିନି ତପସ୍ୟା ଦ୍ୱାରା ଜଳରେ ତପସ୍ୟା କରିବା, ଅଗ୍ନି ଦ୍ୱାରା ଜଳରେ ଶୀତ ଦିନରେ ଜଳରେ ପ୍ରବେଶ କରିକି ତପସ୍ୟା କରିବେ, ଖରାଦିନରେ ଅଗ୍ନିରେ ଠିଆ ହେଇକି ତପସ୍ୟା କରିବେ, ଜଳ ଅଗ୍ନି ସୂର୍ଯ୍ୟ ଆମକୁ ସେବା କରିବା, ଏହାଦ୍ୱାରା ତପ୍ତ ହେଇ ଯଦି କି ଶରୀର କଷ୍ଟ ଦେଇକି ତପସ୍ୟା କରିବି ସେ ଭଗବାନ ପାଇପାରିବେ ନା? ବିନା ମହତ ପାଦ ରଜ ଅଭିଷେକ, ମହତ ପାଦଙ୍କର ରଜରେ ଅଭିଷିକ୍ତ ନହେଲେ କେହି ଭଗବାନଙ୍କୁ ପାଇପାରିବେ ନା। ତେଣୁ ବହୁତ ଭକ୍ତ ଭାବନ୍ତି, କାରଣ ମହାପ୍ରଭୁ କହିଦେଇଛନ୍ତି ନା, ଭକ୍ତ ପଦ ଧୂଳିଆର ଭକ୍ତ ପଦ ଜଳ ଭକ୍ତ ଭୁକ୍ତ ଅବଶିଷ୍ଟ ତିନି ସାଧନର ବଳ, ଏ ସାଧନର ବଳ ଭକ୍ତର ଉଚ୍ଚିଷ୍ଟ ପାଇବା, ଗୁରୁଦେବଙ୍କର ଉଚ୍ଚିଷ୍ଟ ପାଇବା, ଗୁରୁଦେବଙ୍କର ପାଦର ଜଳ ଏବଂ ଗୁରୁଦେବଙ୍କର ଚରଣର ରେଣୁ, ଏଇଟା ସାଧନର ବଳ। କିନ୍ତୁ ତା ମାନେ ନୁହେଁ ଯେ ଜଣେ ଖାଲି କହିବ ଗୁରୁଦେବ ଯୁଆଡ଼େ ଚାଲିଗଲେ ମୁଁ ଯେତେ ଧୂଳି ସବୁ ମୁଣ୍ଡ ସାରା ବୁଲିବି ତାପରେ ମୋର ଭକ୍ତି ହେଇଯିବ। ଜଡ଼ ଭରତ କହୁଛନ୍ତି ନା, ବିନା ମହତ ପାଦ ରଜ ଅଭିଷେକମ, ନା ମହତ ପାଦ ରଜ ଅଭିଷେକମ ଅର୍ଥକୁ ସମୀପାଦ କହୁଛନ୍ତି। ଦେଖନ୍ତୁ ଯଦିଓ ସେ ସମୀପାଦ ଆମର ଗୋବର୍ଦ୍ଧନ ମଠରେ, ଯେଉଁମାନେ ଶଙ୍କରାଚାର୍ଯ୍ୟ ବୋଲି ଆମେ ଶଙ୍କରାଚାର୍ଯ୍ୟ ଆମେ ଅଦ୍ୱୈତ ପନ୍ଥୀ, ସେଠି କ'ଣ ପୂଜା ହେଉଛନ୍ତି? ଗୋବର୍ଦ୍ଧନ ପୂଜା ହେଉଛନ୍ତି, ଗିରିଧାରୀ ଗୋବର୍ଦ୍ଧନ ପୂଜା ହେଉଛନ୍ତି, ଜଗତ ସତ୍ୟ କୃଷ୍ଣ ଯଦି ଭଗବାନ ଯଦି ନିରାକାର, ଜଗତ ମିଥ୍ୟା ବ୍ରହ୍ମ ସତ୍ୟ ଇଏ ପ୍ରଚାର କରୁଛନ୍ତି। କିନ୍ତୁ ତାଙ୍କର ମୂଳ ଯିଏ ସମୀପାଦ, ଏଇ ଗୋବର୍ଦ୍ଧନ ମଠରେ ସେ ଶଙ୍କରାଚାର୍ଯ୍ୟ ଥିଲେ ପୁରୀରେ, ସେ ଦେଖନ୍ତୁ ଭକ୍ତି ସିଦ୍ଧାନ୍ତ କିଭଳି ଆଣିକି ସିଧା ମହତଙ୍କ ଉପରେ ଦେଉଛନ୍ତି। ବିନା ମହତ ରଜ ପାଦ ଅଭିଷେକମ, ସମୀପାଦ କହୁଛନ୍ତି ତୁମେ ଯେଉଁ ମୁଁ କହିଲି ଭଗବାନଙ୍କୁ ଏଇଭଳି ଭାବରେ ମିଳିବେ, ଏ ଭଗବାନଙ୍କୁ ପ୍ରାପ୍ତି ହେବ ତାର ଉପାୟଟା ମୁଁ କହୁଛି ତୁମେ ଶୁଣ। ସ୍ୱୟଂପାଦ କହୁଛନ୍ତି ଏବଂ ତତ୍ ପ୍ରାପ୍ତିଶ୍ଚ, ଏଇଭଳି ଭାବରେ ଏଇ ଭଗବାନଙ୍କୁ ପ୍ରାପ୍ତିଶ୍ଚ କିଭଳି ପ୍ରାପ୍ତି ହେବ ଏଠି କହୁଛନ୍ତି, ମହତ ସେବା ବିନା ନ ଭବତି ଇତିହାସ। ପାଦ ରେଣୁକୁ ଅଭିଷିକ୍ତ ମାନେ ମହତଙ୍କର ସେବା, ସାଧୁ ଗୁରୁ ମହତ ଯେଉଁ ଆଦେଶ ଦେଲେ ତାଙ୍କୁ ସେବା କରିବାକୁ ପଡ଼ିବ। ଯେ ଗୁରୁଦେବ ଯେତେବେଳେ ଅଛନ୍ତି, ଗୁରୁଦେବ କହୁଛନ୍ତି ବା ବାଣୀ ସେବା କର ବା ବପୁ ସେବା କର, ଗୁରୁଦେବଙ୍କର ଆଦେଶଟା ଗୁରୁତ୍ୱ। ସେତେବେଳେ ଗୁରୁଦେବ ଥିବା ସମୟରେ ବପୁ ସେବା କରାଯାଏ, କିନ୍ତୁ ଯଦି ଗୁରୁଦେବ କହିବେ ନା ତୁମେ ବାଣୀ ସେବା କର, ତୁମକୁ ବାଣୀ ସେବା କରିବାକୁ ପଡ଼ିବ, ମୁଁ ଯାହା କହିଲି ତୁମେ ତାହା କର, ଏଇଟା ରଜ ଅଭିଷେକ। ଏଇଠି କହୁଛନ୍ତି ଏବଂ ତତ୍ ପ୍ରାପ୍ତିଶ୍ଚ ମହତ ସେବା ବିନା ନ ଭବତି, କେହି ଭଗବାନଙ୍କୁ ମହତଙ୍କର ସେବା ବିନା ପ୍ରାପ୍ତି ହେଇପାରିବେ ନା। ବହୁତ ଲୋକ ଯୁକ୍ତି ଉଠାନ୍ତି, ଭଗବାନ ତ ଗୀତାରେ କହିଲେ ସର୍ବଧର୍ମାନ ପରିତ୍ୟଜ୍ୟ ମାମେକମ୍ ଶରଣମ୍ ରଜ, ଭଗବାନ ତ ଗୀତାରେ କହିଲେ ଦୈବି ହେସା ଗୁଣମୟୀ ମମ ମାୟା ଦୂରତ୍ୱୟା ମାମୟଜ୍ଞେ ପ୍ରପଦ୍ୟନ୍ତେ ମାୟାମେତମ୍ ତରନ୍ତି ଦେ, ମାୟାକୁ ଜଣେ ତରିଯିବ ଭଗବାନଙ୍କୁ ପାଇଯିବ, ଯଦି ଭଗବାନଙ୍କ ଏ ତ୍ରିଗୁଣକୁ ଅତିକ୍ରମ କରି ଯଦି ଭଗବାନଙ୍କ ଶରଣରେ ଆସେ ତାହେଲେ ସାଧୁଙ୍କ ଶରଣରେ କ'ଣ ଯିବା ଆବଶ୍ୟକ। ଲୋକମାନେ ଏହା ଭାବନ୍ତି ଯିଏ ଭକ୍ତି ଭକ୍ତି କରିବ ସିଏ ତାର ଭକ୍ତଙ୍କ ନିକଟକୁ ଯିବ, ଭକ୍ତ ସଙ୍ଗ କରିବ, ଆମେ ସଂସାରରୁ ପାର ହେବୁ, ଆମେ ସଂସାର ଲୋକ ଏଠି ଉଦ୍ଧାର ପାଇବାକୁ ଯିବୁ, ଆମର ଭକ୍ତ ସଙ୍ଗ କରିବା କ'ଣ ଦରକାର? ଆମେ ଆମ କର୍ମ କରିବୁ, ଆମର ଯେତିକି ସମୟ ମିଳିଲା ଟିକେ ଭଗବାନଙ୍କୁ ଡାକିଦେବୁ, ଆମେ ସେଥିରୁ ସଂସାରରୁ ପାର ହେଇକି ପଳେଇବୁ। କ'ଣ ଭଗବାନ କହିଛନ୍ତି 24 ଘଣ୍ଟା ଏମିତି ମାଳି ପଡ଼ିବା ପାଇଁ? ଜଣେ ମୋର ସାର୍ ଦେଖାଲେ, ତାଙ୍କର ନାମ ହିଁ ଜଗନ୍ନାଥ, ସେ ଭଲ ପଢ଼ାନ୍ତି ସାହିତ୍ୟ, ବହୁତ ସୁନ୍ଦର କଣ୍ଠ ତାଙ୍କର, ଅକ୍ଷର ପୁରା ବହୁତ ସୁନ୍ଦର। ଯାଇଥିଲୁ ଆମେ ବରୁଣ୍ଡେଇ, ସେ ଆସିଲେ ପ୍ରଭୁ ଥାନ୍ତି ରାମଚନ୍ଦ୍ର ପ୍ରଭୁ ଥାନ୍ତି, ଆମେ ବସିଛୁ, ସେ ଏହା କହିଲେ ଭଗବାନ ଏ କର୍ମମୟ ଦୁନିଆକୁ ପଠାଇଛନ୍ତି କର୍ମ କରିବା ପାଇଁ, ଯେତିକି ସମୟ ମିଳିଲା ସେତିକି ସମୟ ଭଗବାନ ଡାକିଦେବ, ଯେତିକି ସମୟ ପୁରା କନସେସନ୍ କରିକି କହୁଛନ୍ତି, କାଳେ ମୁଁ କହିଦେବି ତାଙ୍କୁ ଆପଣ ଠାକୁର ଡାକନ୍ତି, ସେ ଆଗତରା କହିଦେଉଛନ୍ତି ଯେତିକି ସମୟ ମିଳିଲା ସେତିକି ସମୟ ଭଗବାନଙ୍କୁ ଡାକିଦେବ, ସେ ଭାବୁଛନ୍ତି ଆମେ ଯେତିକି ସମୟ କରିଦେବୁ ସେଇଟା ବହୁତ ବଡ଼ ସମୟ ହେଇଗଲା, ସେଥିରେ ଆମେ ସିଦ୍ଧି ପ୍ରାପ୍ତ। ଭଗବାନ କ'ଣ କହିଛନ୍ତି 24 ଘଣ୍ଟା ମାଳି ପଡ଼ିବା ପାଇଁ? ତାଙ୍କର ଯୁକ୍ତି ହେଉଛି ଏଇଟା, ଆଉ ଭଗବାନ କ'ଣ ଏଇଟା କହିଛନ୍ତି 24 ଘଣ୍ଟା କେବଳ ସଂସାର ପାଇଁ ଘଟିବା ପାଇଁ? ଭଗବାନ ଏଇଟା କହିଛନ୍ତି ସଂସାର ଶାସ୍ତ୍ରରେ କହୁଛନ୍ତି, ଏଇଟା ଦେଖାଉଥିଲି ଭଗବାନ କେଉଁଠି କହୁଛନ୍ତି ତୁମେ 24 ଘଣ୍ଟା କେବଳ ସଂସାର ପାଇଁ କର୍ମ କର ବୋଲି? ନା, ଆମେ ସଂସାରରେ ଯିବ, ଆମେ ସଂସାରକୁ ଆସିଛୁ କେବଳ କର୍ମ କରିବା ପାଇଁ। ଏଇଟା ଗୋଟେ ବଡ଼ ଶ୍ଳୋକା, ଯେମିତି ଷ୍ଟାମ୍ପ ମାରି ଗୋଟେ ଲାଇସେନ୍ସ ନେଇକି ଆସିଛନ୍ତି କୃଷ୍ଣ ପଠେଇଛନ୍ତି, କର୍ମ ତାଙ୍କ ଭିସା ହେଲା କର୍ମ, ଯିଏ ଦେଖିବ ଏ କର୍ମ କରିବା ପାଇଁ ଆସିଛି। ତେଣୁ ସେ ଭାବନ୍ତି କର୍ମରେ ଆମେ ଆମେ ସଂସାର ପାଇଁ ପୁଅ ବାହାଘର, ଝିଅ ବାହାଘର, ଟଙ୍କା ବ୍ୟାଙ୍କ ବାଲାନ୍ସ, ଘର କରିସାରିଲା ପରେ ହେଇଗଲା ଆମେ ସଂସାରରୁ ବାହାରିକି ପଳେଇବୁ। ନା ଭାଇ, ଏଇ ଯେଉଁ ଭକ୍ତ ଜିନିଷ, ତୁମେ ସଂସାରରୁ ପାର ହେଇକି ଯିବାକୁ ହେଲେ ତୁମ କର୍ମରେ ତ ସେଥିପାଇଁ ହେଲେ ଭକ୍ତି ଦରକାର, ପୁଣି ବି ଏ ସଂସାରରୁ ପାର ହେବାକୁ ହେଲେ ଭକ୍ତର କୃପା ଦରକାର। ଭକ୍ତର କୃପା ବିନା ତୁମେ ସଂସାରରୁ ପାର ହେଇକି ଯାଇପାରିବ ନା। ମହାପ୍ରଭୁ ସିଦ୍ଧାନ୍ତ ଦେଲେ ମହତର କୃପାଟେ ଯେ କେବଳ ଭକ୍ତିରେ, ଭକ୍ତ କେବଳ ଭଗବାନଙ୍କୁ ପାଇବ ମହତ କୃପାରେ, ସଂସାର ଲୋକ ଭଗବାନଙ୍କୁ ଭକ୍ତକୁ ନ ଡାକିକି ଭକ୍ତର କୃପା ନ ପାଇକି ସଂସାରରୁ ପାର ହେଇକି ପଡ଼ିବ ତା ନୁହେଁ। ଗୀତାରେ ଯଦିଓ ଭଗବାନ କହିଲେ ଭଗବାନଙ୍କର ଶରଣ ଗଲେ ଜଣେ ମାୟାକୁ ପାର ହେଇଯିବ, କିନ୍ତୁ ଭଗବାନଙ୍କର ଶରଣ କିଭଳି ଜଣେ ଯିବ? ଜଣେ ମାୟାବଦ୍ଧ ଯିବ ସିଏ କିଭଳି ଭଗବାନଙ୍କର ଶରଣ ଯିବ? ସମ୍ଭବ ନୁହେଁ, ସେ ଆଗେ ଭକ୍ତର ଶରଣ ଯିବ। ମହାପୁରୁଷ ପାଇଁ କହିଲେ ମହତେର କୃପା ବିନା କୌନ କର୍ମେ ଭକ୍ତି ନା, ମହତେର କୃପା ବିନା କୌନ କର୍ମେ ଭକ୍ତି ନା, କୃଷ୍ଣ ଭକ୍ତି ଦୂରେ ରହୁ ସଂସାର ନଏ କ୍ଷୟ, କୃଷ୍ଣ ଭକ୍ତି ଦୂରେ ରହୁ ସଂସାର ନଏ କ୍ଷୟ। ମହାପ୍ରଭୁ କେତେ ସୁନ୍ଦର ଭାବରେ ସନାତନଙ୍କୁ ଶିକ୍ଷା ଦେଉଛନ୍ତି। ରାଗାନୁଗ ଭକ୍ତିର କଥା କହିଲେ, ବିଧି ଭକ୍ତିର କଥା କହିଲେ, ଭକ୍ତିର ମହାତ୍ମା କଥା କହିଲେ, ଶେଷରେ ନେଇକି ମହାପ୍ରଭୁ ଏଠି ଛାଡ଼ିଲେ ହେ ସନାତନ, ମହତ୍ତର କୃପା ବିନା କୌନ କର୍ମେ ଭକ୍ତି ନାହିଁ, ଯେତେ ପ୍ରକାର କର୍ମ କଲେ ବି ମହତ୍ତର କୃପା ବିନା ବିନା ମତ ରଜ ପାଦ ଅଭିଷେକ ଭକ୍ତି ହବ ନା। ଏବଂ ମହାପ୍ରଭୁ ସନାତନ ଗୋସ୍ୱାମୀ କହୁଛନ୍ତି, ସନାତନ ଗୋସ୍ୱାମୀ କହିବେ ଠିକ, ଯଦି କାଳେ ସନାତନ କହିଦେବେ ଭକ୍ତି ନ ହେବ ସଂସାର ଉଦ୍ଧାର ହେଇଗଲେ ତ ଗଲା ଆଉ, ନା କହୁଛନ୍ତି ନା 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 କୃଷ୍ଣ ଭକ୍ତି ଦୂରେ ଥାକୁ। ଆରେ କୃଷ୍ଣ ଭକ୍ତି କଥା ଛାଡ଼, ସଂସାର ନୟ କ୍ଷୟ, ଅର୍ଥାତ୍ ସଂସାର ଦଶାରୁ ଜଣେ ଉଦ୍ଧାର ପାଇବାକୁ ହେଲେ ତାକୁ ମଧ୍ୟ ମହତ କୃପାଟା ସାପେକ୍ଷ। ସାଧୁଗୁରୁ କୃପା ନ କଲେ କେହି ସଂସାର ଦଶାରୁ ପାର ହେଇକି ଯାଇପାରିବ ନା। ତାହେଲେ ବର୍ତ୍ତମାନ ସମୟ ତ ହେଇଗଲେ, ମୁଁ 5 ମିନିଟ୍ ଭିତରେ କଥାକୁ ବିଶ୍ରାମ ଦେବି, କାରଣ ଆମ ମଙ୍ଗଳାରତୀ ଉଠିବାକୁ ପଡ଼ିବ, ଠିକ 7:30 କଥା ଆରମ୍ଭ ହବ। ଆପଣ କେହି ଯୁକ୍ତି କରିପାରନ୍ତି ତାହେଲେ ସାଧୁ କୃପା ଯଦି ଭକ୍ତିର କାରଣ ଏବଂ ଭକ୍ତିର ଫଳ ଏବଂ ସ୍ୱୟଂ ଭକ୍ତି, ତାହେଲେ ସାଧୁ ସମସ୍ତେ କାହିଁକି କୃପା କରୁନାହାନ୍ତି? ଭଗବାନ ତାଙ୍କୁ ପଠେଇଛନ୍ତି ଏଠିକି, ଯେମିତି ଆମର ଗୁରୁଦେବ, ଯେତେବେଳେ ଭକ୍ତମାନେ ବିଦେଶୀ ଭକ୍ତମାନେ କୁହନ୍ତି, ଏବେ ବି ଆମେ ପ୍ରବଚନ ଶୁଣୁଛୁ, ଯେତେବେଳେ ଗୁରୁଦେବ କୁହନ୍ତି, ଗୁରୁଦେବ ସବୁବେଳେ ସେ ଗୋଟେ କଥା କୁହନ୍ତି, ଶ୍ରୀପତି ଏବଂ କ୍ୟାସେଟ୍ରେ ଗୁରୁଦେବ କହୁଛନ୍ତି, ମୁଁ ଶୁଣୁଥିଲି ଯେତେବେଳେ ହସୁଥିଲି, ଗୁରୁଦେବ କହିଲେ କିରେ ତୁ ଏ କାମଟା କର, ନା ଆପଣଙ୍କ କୃପା ହେଲେ, ଗୁରୁଦେବ କହିଲେ କିରେ ଦେଖ ଦେଖ ଇଏ ଭାବୁଛି ବୋଧେ ସାଧୁଆକୁ କୃପା କରୁନାହାନ୍ତି, ଆଉ ସାଧୁଙ୍କ ମୁଣ୍ଡ ଉପରେ, ସାଧୁଙ୍କ ମୁଣ୍ଡ ଉପରେ 10 ଲଦେଲା, ଗୁରୁଦେବ ବୋଲି କହୁଛନ୍ତି। ହଁ, କାମଟା ହଉନି, ମାନେ ଗୁରୁ ହେଲେ ଦୋଷୀ, ଗୁରୁ ତ ମୋତେ କୃପା କରୁନାହାନ୍ତି ଆଉ ମୁଁ କ'ଣ କରିବି, ଗୁରୁଦେବ କହୁଛନ୍ତି କେତେ ସୁନ୍ଦର ଭାବରେ। ଆମେ ଯୁକ୍ତି କରିବା ନା, ସାଧୁ ତ ଆସିଛନ୍ତି ଜଗତକୁ କୃପା କରିବା ପାଇଁ, ଇ ବାସ୍ତବିକ ଜିନିଷ। ଭକ୍ତିର ଯେଉଁ ସିଦ୍ଧାନ୍ତ ଗୁଡ଼ିକ ଅଛନ୍ତି ଏତେ ସୁନ୍ଦର ସିଦ୍ଧାନ୍ତ, ଜଣେ ଭକ୍ତି ନ କରିପାରିଲେ ବି ସେ କେବେ ହେଲେ ସାଟିସ୍ଫାଏଡ୍ ହେବ ନା, ସେ କେବେ ସନ୍ତୋଷ ହେବ ନା, ସେ ନିଶ୍ଚିତ ଚିନ୍ତା କରିବ ମୁଁ ଭକ୍ତି ମୋ ଜୀବନରେ କରିପାରିଲିନି, ସାଧୁଗୁରୁଙ୍କ କୃପାଟା ମୁଁ ପାଇପାରିଲିନି, ସେ କେବେ ନିଜକୁ ବଡ଼ ଭକ୍ତ ବୋଲି ଜ୍ଞାନ କରିବେ ନା। ତାର ପୂର୍ବ ସଂସ୍କାର ବଶ, ତାର ଦମ୍ଭ ଦର୍ପ ଆସିକି ପହଞ୍ଚିଲେ ସୁଦ୍ଧା ସେ କିନ୍ତୁ ସିଦ୍ଧାନ୍ତକୁ ଜାଣିଦେବ ମୁଁ ଭକ୍ତିରେ କିଛି ଅଗ୍ରଗତି କରିନି। କାହିଁକି ନା, ଯେତେବେଳେ ବସୁଦେବ ଭଗବାନ ଏ ନାରଦ ମୁନିକୁ ଭେଟିଛନ୍ତି, ସେ ସାଧୁଙ୍କୁ ଦେବତାମାନଙ୍କ ଠାରୁ ବି ସାଧୁକୁ ଉନ୍ନତ କରିଦେଇଛନ୍ତି, ସାଧୁକୁ ପ୍ରାୟ ଏ ଦେବତାମାନଙ୍କୁ ହୀନ କରିଦେଇଛନ୍ତି। ସାଧୁ ଦେବତାମାନଙ୍କୁ ବସୁଦେବ ନାରଦ ମୁନିକୁ ଦେଖିକି କହୁଛନ୍ତି, ହେ ନାରଦ, ସାଧୁମାନେ ଜଗତରେ ସବୁଠୁ ବଡ଼ ଲୋକ, ଦେବତାମାନେ ଏମିତି ବି ନୁହନ୍ତି, ଦେବତାମାନେ ହେଉଛନ୍ତି କର୍ମ ସଚିବ, ଦେବତାମାନଙ୍କର ଗୋଟେ ମିନିଷ୍ଟର, ଦେବତାମାନେ ତାଙ୍କ ପାୱାର ଠାରୁ ଅଧିକା କିଛି ଦେଇପାରିବେ ନା, शिवजी की ओं नम शिवाय कहीकि सोमवार दिन बेलपत्र आ क्षीर टिके देले से देबे दबाटा बंद कले ताका कृपा भी बंद तेणु देखि यदि आम पाऊ मानने जमी गोटे भोट गला कि म्यूनिसीपाटी भोट गला भोटा दे ड्रेनेज सफा हाब भोट न दे वार्ड राम को बंद करदे ये कर्म सचिव ना आम ड्यूटी कलु तो आम भोट दे तुम आम ड्यूटी दे तुम साधुता नुहंती ये कहते भजंती जो जथा देवान देवा अपि तथे बच जी जे भूणी को देवता भजन करती देवता ताठू अधिक फल दिखती ना भजन हिसाब से फल दिखती जितेबाला देवता भजन बंद देवता भी बिल सप्लाय बंद करदे आपको दि जावानी जी डाकिल से फल पाएगा ये कहते ना ना वसुदेव कहते हे नारद मुनि छाइब कर्म सचिवा साधव दिन बस छाला देवता मैंने कौन एमती हीन कर देवता मैंने कौन से कर्म सचिव से गोटे मिनिस्टर आम देवता को डाकिले सी फल देवे न डाकिले सी फल देवेना कि साधु को न डाकिले सुधा साधवा दिन बस छाला साधु मैंने जो मैंने डाकू ना जो मैंने दिन ताक भी साधु कृपा करते अर्थात वसुदेव कह भगवान पिता कह चाहते जो मुझे गोटे दिन लोक आप आपण को इच्छा करनी आप मो घर को आप आस मत निश्चित कृपा करेंगे देखो तापरवर्त श्लोक कहते भूतानाम देवाचरित सुखाय च दुखाय च सुखाय एव हि साधूनां तादृश अच्युतात्मनम ये कही दौंती वसुदेव कित सुंदर भाव में कहते नारद मुनि काले प्रश्न करदे साधु भी बेले बेले अभिशाप कर दे दिखती ना साधु भी बेले बेले दुख दे दिखती ना देवता मैंने जब दुख दिखती ना ना मोर ये कहार तात्पर्य था साधु कृपा हूँ संसार रु पार होवार कारण साधु कृपा हूँ भक्तिर कारण नारद मुनि निकट में वसुदेव कि प्रतिपादन कर भूतानाम देवचरित सुखाय च दुखाय च देवता मान को पूजा कले देवता मान सब बेले आप सुख देवे नुहे दुख भी देदेवे जितेबले टे देवता भजन त्रुटि है सा दुख चल जमी उदाहरण सब समय दि जाए एत दिन वृंदावन एत दिन गोवर्धन पूजा करागला ए इंद्र पूजा करागला पर्जन्य गोपों समय एते पर एते पूजा पाइले भगवान श्रीकृष्ण पूर्व पुरुष इंद्रदेव किंतु गोटे वर्ष बंद है जो दिन भगवान श्रीकृष्ण कहला इंद्र को पूजा करना सांगे सांगे इंद्रदेव तर दुख आरंभ करदे सी आ कहलानी मोर भक्त एत दिन पूजा कर ठीक अच्छे ये वर्षा पूजा न करू काला आर वर्ष को माइंड चेंज हो मतलब पूजा करी कि जो समय पूजा बंद है से समय दुख स्टार्ट किंतु कंस आराम अच्छी कंस केबे पूजा करने ये वर्षा हूँ गोवर्धन गोपरे कि कंस तो आराम रही से केबे इंद्र को डाकनी इंद्र को न डाक कंस आराम अच्छी कि इंद्र को सबुदिन पूजा कर गोटे वर्ष गोटे दिन पूजा बंद हो फल मिलला या तेणु वसुदेव कहते भूतानाम देवाचरित सुखाय च दुखाय च देवता मान चरित जीवपाय सुख दुख उभय रुहे किंतु सुखाय बही साधु नाम तादृश अच्युतात्मान साधु मान जीवन चरित केवल जीव मान सुखपाय बही सुखाय बही साधु नाम साधु मान केवल जीवन सुखपाय देखते के साधु अच्युतात्मान जे मैंने कृष्ण भक्तिपरायण साधु से मैंने केवल जीवर सुख देखते आप जुक्ति करेंगे जी साधु सब वाले कृष्ण सुख देखु ए जीवर सुख देखुची तो आम एत मुंड पिटी कांदुचे कृपापी साधु तो साधु हाथ में कृपार भंडार भगवान जोटा दे पारे नहीं भक्तिदेवी जोटा दे पारे नहीं साधु देदेव साधु समस्ती कहीं कृपा करना साधु जदि समस्ती को सुख चाहते तेरे साधु तो कृपा करदे जीवर संसार दशा पलैब भक्ति पाई से पलैब गोलक वृंदावन तेरे साधु समस्ती कहीं कृपा करूनी ये साधु दोष ना आम दोष कल आम शुणा क्रम सन्दर्भ में जीव गोस्वामी सिद्धांत होती भागवत श्लोक वास्तविक जन श्रवण कले चक्षु खोली जीव गोस्वामी मैंने जहाँ कहते साधु मान गुरुदेव जो आम प्रार्थना जिते भक्त कहते हैं शुणी आज्ञा आप कृपा करते गुरुदेव कहते अरे आम कृपा तो कर सारी सब मन प्रश्न आसे अरे कर सारी आम पाने के ଯେମିତି ଜଣେ ବ୍ୟାଙ୍କ ମ୍ୟାନେଜର କୁହେ ମୁଁ ସାଇନ୍ ମାରି ସାରିଛି ତୁମ ଡ୍ରାଫ୍ଟ, ଆରେ ସାଇନ୍ ମାରିଦେବ ମାନେ ତ ଯେଉଁ ବ୍ୟାଙ୍କରେ ମୁଁ ଦେଖେଇବି ମାନେ ମୋତେ ଟଙ୍କା ମିଳିବ। ଯଦି ସାଧୁ କୃପାଟା କରିଦେଇ ସାରିଛନ୍ତି ତାହେଲେ ଆମକୁ ମିଳୁନି କାହିଁକି, ବିଲ୍ଟା ପାସ୍ ହେଇଯାଇଛି କିନ୍ତୁ ଆମେ ପଇସାଟା ପାଉନୁ, ୟା ଭିତରେ ଗୋଟେ କ'ଣ ମଝିରେ ଜିନିଷ ରହିଛି, ଏଇଟା ଆମେ କାଲି ଶୁଣିବା। 7:20 ଭାବୁଛି ପ୍ରାର୍ଥନା କରୁଛି ଆମର ଗୋପାଳ ପ୍ରଭୁ ଆଉ ଶତପତି ପ୍ରଭୁ, ସେଠି କହିବି 7:20 କଥାଟା ପ୍ରବଚନ ସରିଲେ ଏଠି ଗୋଟେ ଭୋଜନ ଆରମ୍ଭ, ଠିକ୍ 7:30 କଥା ଆରମ୍ଭ ହେଲେ 9:30 ସରିବ ଆମର, କାରଣ ତାହେଲେ ଆମେ ଠିକ୍ସେ ମଙ୍ଗଳ ଆରତୀ ଉଠିପାରିବା। ଏଇଠି ମୁଁ କଥାକୁ ବିଶ୍ରାମ ଦେଉଛି, କାଲି ଆମେ ଶୁଣିବା କିଭଳି ସାଧୁ କୃପା ଆମେ ବଞ୍ଚିତ ହେଉଛେ କେଉଁଥିପାଇଁ, କାଲି ଆମେ ଶୁଣିବା। ଏଇଠି ମୁଁ କଥାକୁ ବିଶ୍ରାମ ଦେଉଛି। ଜୟ ଗ୍ରନ୍ଥରାଜ ଚୈତନ୍ୟ ଚରିତାମୃତ କି, ଜୟ ଶିଲ ପ୍ରଭୁପା ଜୀ ମହାରାଜ କି, ଜୟ ଗୌରଗୋବିନ୍ଦ ସ୍ୱାମୀ ଶିଲ ଗୁରୁ ମହାରାଜ କି, ସମ୍ବେଦ ଭକ୍ତ ବୃନ୍ଦ କି, ନିତାଇ ଗୌର ପ୍ରମାନନ୍ଦେ ହରି ହରି ବୋଲ।
ଜୟ ହଳାୟତ ପ୍ରଭୁ କି।